Devayam Aum Namo Bhagavate Vasudevaya. Srimad Bhagavatam, Dasana Skanda, 64 Adhyaya, Shloka 31. Krishna Parijanam Praha. Krishna Parijanam Praha. Bhagavan Devaki Sutaha. Bhagavan Devaki Sutaha. Brahmanya Devo Dharmatma. Brahmanya Devo Dharmatma. Rajanyananusikhyan Krishna Parijanam Praha Bhagavan Devaki Sutaha Brahmana Devo Dharmatma Rajanyananusikhyan Krishna Parijanam Praha Bhagavan Devaki Sutaha Brahmanya Deva Dharmatma Rajanyananusikhyan Krishna Parijanam Praha Bhagavan Devaki Sutaha Brahmanya Deva Dharmatma Rajanyananusikhyan Krishna Parijanam Praha Bhagavan Devaki Sutaha Krishna Devata Bhagavan Devaki Sutaha Brahmana Deva Dharmatma Rajanyananusikhyan Shrukaranubad Parameshwar Bhagavan Sri Krishna Deviki Nandana Je Vishesh Bhavare Brahmananka Prati Anurakta एवं जे धर्मात्मा से सतबेले तांकर परिजन मान को कहिले एवं एही बरी साधारण भाव रे राजन्य वर्ग को उपदेश देले हरि कृष्ण अवस्थ भक्त सजन बंदा मात्र बंदा अपन मान गामर भागवत तक स्वागत जणा जाउची तनु ये होची द्वारका लीला द्वारका रे भगवान ए लीलाटी हितला भगवान कर द्वारका लीला रे तनु एथरे ए 31-44 ए 14 श्लोक रे भगवान हमको शिक्षा प्रदान करसंती भगवान खाली कथा रे कहि देले जणे ताकु एते गुरुत्व देबे नाही बा ताकु एते मन रहिबो नाही एते सब ता उपर एते ध्यान देबे नाही किंतु भगवान नाटक माध्यम प्रस्तुत कले नृगराजांकर जीवन रु शिक्षा हमको प्रदान कले नृग महाराज जो ये एते दान करूथिले अनेक गाभी दान करसन जते पृथ्वी कणा पृथ्वी रे धूल कणा रहिछि बा हिम कणा रहिछि बा कण जल कणा रहिछि बा अग्नि कणा रहिछि सेई पर ताटरु अधिक परिमाण रो गाभी दान करथले से एभलि भाबर दानी थिले किंतु गोटे थर ए जो गाभीटी दुई थर जण को दे देले सेति पई तांकु एभलि भाबर दुख भोगिया पड़ला पाप पाप हे गला ए जो पाप है से कृकला सहले गोटे झिटीपिटी होकर रे कि झिटीपिटी होकर आउ कौट रही थी पारे कि जमराज व्यवस्था से द्वारका आसी रे द्वारका गोटे कूपर पड़ कि रही थे भगवान द्वारा से जो उद्धार पाइले सब रोग जो सी गोटे दिव्य शरीर प्राप्त हेले देव शरीर प्राप्त हेले से अनुभूति प्रकाश कर राजा थे रोग राजा थे इक्वाकु तनय थे इक्वाकु राजा इक्वाकु पुत्र थे तेणु ये सब कथा जीवन रू आम शिक्षा प्रदान करगवान ତେଣୁ ଏହି 31-44 ଏହି 14 ଶ୍ଳୋକରେ ଭଗବାନ ଆମକୁ ଶିକ୍ଷା ପ୍ରଦାନ କରିବେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ଏ କଥା ଗଙ୍ଗା ନଦୀ ତଟରେ, ଏବଂ ସେହି କଥାକୁ ଯେଉଁ ରହିଛନ୍ତି ସୁତ ଗୋସ୍ୱାମୀ ସୌନକାଦି ଋଷିମାନଙ୍କୁ, 88,000 ଋଷିମାନଙ୍କୁ ନୈମିଷାରଣ୍ୟ କ୍ଷେତ୍ରରେ କହୁଛନ୍ତି, ଏବଂ ସେହି କଥା ଆମେ ଗୁରୁ ପରମ୍ପରାରେ ଆଜି ଆମେ ଏଠି ମହାନଦୀ ତଟରେ କହୁଛେ। ତେଣୁ ଏହିଭଳି ଭାବରେ କଥା ଭଗବାନ ଏଠି କହୁଛନ୍ତି, କୃଷ୍ଣ ପରିଜନମ ପ୍ରାହ। ଆମେ ଗତକାଲି ଗତ ଶ୍ଳୋକରେ କୁହାଯାଇଥିଲେ, ଶନିବାର ଦିନ ଯେଉଁ ଶ୍ଳୋକ ଆଲୋଚନା କରିଥିଲେ ଲାଷ୍ଟ ଶ୍ଳୋକ, ସେଥିରେ କୁହାଯାଇଥିଲା କିଭଳି ଭାବରେ ମୃଗ ଭଗବାନ ଠାରୁ ବିଦାୟ ନେଇକରି ଗୋଟେ ସୁନ୍ଦର ବିମାନରେ ସ୍ୱର୍ଗଲୋକକୁ ଯାତ୍ରା କଲେ। ଅନ୍ୟ ସମସ୍ତେ ଦେଖୁଛନ୍ତି, ସେ ଯାତ୍ରା ଯେଉଁ କଲେ ସବୁ ଦେଖୁଛନ୍ତି। ଏଭଳି ଭାବରେ ଭଗବାନଙ୍କର ମହିମା ରହିଛି। ସେ ବିମାନ କେଉଁଠୁ ଆସିଲା? ସେ ବିମାନ ଭଗବାନ ବ୍ୟବସ୍ଥାରେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଗଲା। ଏବଂ ସିଏ ମଧ୍ୟ ଯେଉଁ କୃକଳାହାସ ଗୋଟେ ଝିଟିପିଟି ଶରୀର ପ୍ରାପ୍ତ ହୋଇଥିଲେ, ସେ ଗୋଟେ ଦେବତା ଶରୀର କେମିତି ପ୍ରାପ୍ତ ହେଲେ, କେଉଁଠୁ ଆସିଲା ସେ ଶରୀର? ଭଗବାନଙ୍କ ଏଭଳି ଭାବରେ ରହିଛି ଲୀଳା, ଭଗବାନଙ୍କ ଏଭଳି ଭାବରେ ଶକ୍ତି ରହିଛି, ଆମେ ବୁଝିପାରିବା ନାହିଁ। ଆମେ ଚିନ୍ତାର ବାହାରେ ଭଗବାନଙ୍କର ସବୁ, ତାଙ୍କର ସବୁ ଐଶ୍ୱର୍ଯ୍ୟ ସବୁ ରହିଛି ଏଭଳି। ଆମେ ନିଜ ବିଷୟରେ ଯଦି ଚିନ୍ତା କରିବା ମଧ୍ୟ ଭଗବାନଙ୍କୁ ଜାଣିପାରିବା। ଆମକୁ ଯେଉଁ ଶରୀର ପ୍ରଦାନ କରିଛନ୍ତି, ଏଇ 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ, ମନ ରୂପକ ଇନ୍ଦ୍ରିୟକୁ ମଧ୍ୟ ପ୍ରଦାନ କରିଛନ୍ତି, ବୁଦ୍ଧି ଏବଂ ଏଇଭଳି ଭାବରେ ଅହଙ୍କାର, ଏସବୁ ପ୍ରଦାନ କରିଛନ୍ତି ଭଗବାନ। ଏଇଟାକୁ କିଏ ଆଉ ଅନ୍ୟ କିଏ ଦେଇପାରିବେ? କିନ୍ତୁ ଆମେ କ'ଣ, ଆମେ ଏଇ ଯେଉଁ ଅହଙ୍କାର ବଶତଃ ଆମେ ଭାବୁଛେ ଆମେ ସବୁ କରୁଛୁ, ଆମେ ସବୁ, ଆମେ ଏସବୁ ଏ ଶରୀର ସମ୍ବନ୍ଧରେ ଚିନ୍ତାରେ ରହିଛେ। ଆମେ ଶରୀରକୁ ଆମେ ନିଜେ ବୋଲି ଭାବୁଛେ। ତେଣୁ ଇଏ ଯେଉଁ ଶିକ୍ଷା ମାଧ୍ୟମରେ ଆମେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବା। ତେଣୁ ଏଠି ଯେଉଁ ଶିକ୍ଷା ପ୍ରଦାନ କରୁଛନ୍ତି ଭଗବାନ, ଯେ ଯେଉଁ ବ୍ରାହ୍ମଣମାନଙ୍କର ସମ୍ପତ୍ତି ହରଣ କଲେ କିଭଳି ଭାବରେ ଦୋଷ, କିଭଳି ଭାବରେ ଜଣେ ଭୋଗ କରିବ, କଷ୍ଟ ଭୋଗ କରିବ ବା ବିଭିନ୍ନ ପ୍ରକାର ଯାତନା ଭୋଗ କରିବ, ସେ ବିଷୟରେ ଭଗବାନ ଶିକ୍ଷା ଦେଉଛନ୍ତି। ଭଗବାନ ତାଙ୍କର ଯଦୁବଂଶରେ ଭଗବାନ ଆସୁଛନ୍ତି, ଯଦୁବର୍ଗମାନେ ସେଠି ଥିଲେ, ଯଦୁ ଯାଦବମାନେ ସେଇଠି ଥିଲେ, ତାଙ୍କୁ କହୁଛନ୍ତି ଭଗବାନ ତାଙ୍କ ମାଧ୍ୟମରେ ବିଶେଷ ଭାବରେ ସମସ୍ତ ଜନସାଧାରଣଙ୍କୁ, ବିଶେଷ ଭାବରେ ରାଜନ୍ୟବର୍ଗକୁ କୁହାଯାଉଛି। ଏ ଶ୍ଳୋକରେ କହିଛନ୍ତି ରାଜାମାନଙ୍କୁ କୁହାଯାଉ, ଭଗବାନ ଯେଉଁ ଜ୍ଞାନ ଦିଅନ୍ତି ପ୍ରଥମେ ରାଜାମାନଙ୍କୁ ଦିଅନ୍ତି, କାହିଁକି ରାଜାମାନେ ସେ ଜ୍ଞାନ ପ୍ରାପ୍ତ ହେଲେ ପ୍ରଜାମାନେ ସେଇଟାକୁ ପ୍ରାପ୍ତ ହେବେ। ଆଉ ପ୍ରଜାମାନଙ୍କୁ ଗୋଟି ଗୋଟି କରି କେତେ କହିବେ, ଲକ୍ଷ ଲକ୍ଷ କୋଟି କୋଟି ପ୍ରଜା ସବୁ ରହିଛନ୍ତି, ଜଣକୁ ଜଣକୁ ବୁଝାଇଲେ କେତେ ବୁଝାଇବାକୁ ପଡ଼ିବ? କିନ୍ତୁ ରାଜାଙ୍କୁ ଯଦି ବୁଝାଯିବ, ରାଜା ସମସ୍ତ ପ୍ରଜାମାନଙ୍କୁ କହିବେ। ତେଣୁ ଇଏ ହେଉଛି ପରମ୍ପରା ଭଗବାନ ଯେତେବେଳେ ସବୁଠାରୁ ଯଦ୍ ଆଚରିତି ଶ୍ରେଷ୍ଠ ତତ୍ତ୍ୱ ଏବେ ତରଜନ, ଶ୍ରେଷ୍ଠ ବ୍ୟକ୍ତିମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ, ଇତର ବ୍ୟକ୍ତିମାନେ ସେଇଭଳି ତାକୁ ଗ୍ରହଣ କରିବେ। ସଦତ୍ ପ୍ରମାଣ କରୁତେ ଲୋକ ସ୍ତଦନ ବର୍ତ୍ତତେ, ସେ ଯେଉଁ ପ୍ରମାଣ କହିବେ ସାଧାରଣ ଲୋକମାନେ ସେଇଟାକୁ ଗ୍ରହଣ କରିବେ। ଆମର ପାଇଁ ଆଦର୍ଶ କିଏ ନା, ଆମ ପାଇଁ ଆଦର୍ଶ ହେଉଛନ୍ତି ସିନେମା ନେତାମାନେ ବା ପଲିଟିକାଲ ନେତାମାନେ ଯେଉଁ ରହିଛନ୍ତି ବା ବୈଜ୍ଞାନିକମାନେ, ଆମର ନେତା ଆମେ ଚିନ୍ତା କରୁଛେ। ତେଣୁ ସିଏ ଯାହା କହୁଛନ୍ତି ଆମେ ଗ୍ରହଣ କରୁଛେ, ସେମାନେ ସବୁ ଅନ୍ଧ, ସେ ଅନ୍ଧ ଯାହା ସବୁ କହୁଛନ୍ତି ଆମେ ତାକୁ ଗ୍ରହଣ କରୁଛେ। ତେଣୁ ଅନ୍ଧା ଯଥା ଅନ୍ଧ ରୂପ ନିୟମା ନା, ଗୋଟେ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବଦଳେ ଯେଉଁଭଳି ଭାବରେ ଖାଲରେ ପଡ଼ିବା ସାର ହେବ, ସେଇଭଳି ଭାବରେ ହେଉଛି। ଆଜିକାଲିର ଦୁନିଆରେ ଆମେ ଦେଖୁଛେ ଲୋକମାନେ କାହାକୁ ଅନୁସରଣ କରୁଛନ୍ତି ନା, ସିନେମା ଆକ୍ଟରମାନେ ବା ଆକ୍ଟ୍ରେସ୍ମାନେ ଯେଉଁଭଳି ଭାବରେ ଡ୍ରେସ୍ ପିନ୍ଧୁଛନ୍ତି, ଯେଉଁଭଳି ଭାବରେ ରୋଲ୍ କରୁଛନ୍ତି, ସେଇଭଳି ଭାବରେ ସେମାନେ ଗ୍ରହଣ ସେଭଳି କାର୍ଯ୍ୟ କରୁଛନ୍ତି। ଭାରତୀୟମାନେ ବିଶେଷ ଭାବରେ ପାଶ୍ଚାତ୍ୟ ଜଗତର ଲୋକମାନଙ୍କୁ ଅନ୍ଧ ଭାବରେ ଅନୁକରଣ କରୁଛନ୍ତି, ସେମାନେ ଅନ୍ଧ, ଆମେ ମଧ୍ୟ ଅନ୍ଧ ହେଇଯାଉଛେ। ଯଦି ଆମେ ପ୍ରକୃତ ନେତାଙ୍କୁ ଗ୍ରହଣ କରିବା, ଯେମିତି ଭଗବତ ଗୀତା ବା ଅନ୍ୟମାନେ ଯେଉଁମାନେ ଆଦର୍ଶ ନେତା ସବୁ ରହିଛନ୍ତି, ଆମର ଧର୍ମ କ'ଣ ରହିଛନ୍ତି, ଆମର ଭଗବାନ ରହିଛନ୍ତି, ଏବଂ ଆମର ସବୁ ରହିଛନ୍ତି କିଏ ନା ମହାଜନମାନେ ରହିଛନ୍ତି, ଦ୍ୱାଦଶ ମହାଜନ ସବୁ ରହିଛନ୍ତି। ତେଣୁ ତାଙ୍କୁ ଯଦି ଆମେ ଫଲୋ କରିବା, ତାଙ୍କୁ ଯଦି ଗ୍ରହଣ କରିବା, ତାହେଲେ ଆମ ଜୀବନର ସାର୍ଥକ ହୋଇଯିବ, ଆମ ଜୀବନର ସିଦ୍ଧି ଲାଭ କରିପାରିବା। କିନ୍ତୁ ଆମେ ଭାବୁଛେ ଏଗୁଡ଼ା ସବୁ ବେକାରିଆ ଜିନିଷ, ଏସବୁ ମନକଳ୍ପନା ଜିନିଷ, ଏସବୁ କହିକରି ଆମେ ଅସତକୁ, ଅସତ ବ୍ୟକ୍ତି ଅସତ ବସ୍ତୁକୁ ଗ୍ରହଣ କରୁଛେ, ଅନୁସରଣ କରୁଛେ। ତେଣୁ ଆମର ଜୀବନ ନଷ୍ଟ ହୋଇଯାଉଛି, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲେ ନଷ୍ଟ ହୋଇଯାଉଛି। ତେଣୁ ଭଗବତ ଗୀତାର ଯେତେ ଜ୍ଞାନ ଭଗବାନ ଦେଇଛନ୍ତି, ପ୍ରଥମେ ସୂର୍ଯ୍ୟର ଦେବତା ବିଭୂଷଣଙ୍କୁ ଦେଇଥିଲେ, ରାଜାଙ୍କୁ ଦେଇଥିଲେ, କାରଣ ସେ ହେଉଛି ରାଜା, ସମସ୍ତ ସୁର ମୂର୍ତ୍ତି ଅଶେଷ ତେଜା, ସମସ୍ତ ଦେବତାମାନଙ୍କ ରାଜା ହେଉଛନ୍ତି ସୂର୍ଯ୍ୟଦେବ, ଅଶେଷ ତେଜା, ତାଙ୍କର ତେଜ ତାଙ୍କର ଯେଉଁ ରହିଛି କିରଣ ରହିଛି ବା ଯେଉଁ ତେଜ ଆସୁଛି ଶେଷ ହେବ ନାହିଁ, ଶେଷ ତେଜା। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଇଏ 12,40,00,000 ବର୍ଷ ପୂର୍ବେ ଏ ଜ୍ଞାନ ଭଗବାନ ଦେଇଥିଲେ, ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଇଥିଲେ। ବିଭୂଷଣ ତାଙ୍କର ପୁତ୍ର ମନୁକୁ କହିଥିଲେ, ଇଏ ମନୁ ହେଉଛନ୍ତି ବୈବସ୍ୱତ ମନୁ, କିନ୍ତୁ ଆମେ ଯେଉଁ ମନୁଙ୍କ କଥା କହୁଛେ ଇଖୁଆକୁ, ଇଏ ହେଉଛନ୍ତି ସ୍ୱୟଂଭୁ, ଇଏ ହେଉଛନ୍ତି ବୈବସ୍ୱତ ମନୁଙ୍କ ବସରେ ଆସୁଛନ୍ତି ଇଖୁଆକୁ, ମନୁ ଇଖୁଆକୁ ମନୁ କହିଲେ ବୈବସ୍ୱତ ମନୁ, ଏ ସପ୍ତମ ମନୁ ତାଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଇଖୁଆକୁ କହିଥିଲେ। ସେ ଇଖୁଆକୁ ପୁତ୍ର ହେଉଛନ୍ତି ଏଇ ରାଜା ନୃଗ। ତେଣୁ ବର୍ତ୍ତମାନ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ସମସ୍ତଙ୍କ ପାଇଁ ସେଇଟା ଶିକ୍ଷଣୀୟ, କିନ୍ତୁ ବିଶେଷ ଭାବେ ରାଜାମାନଙ୍କ ପାଇଁ ଶିକ୍ଷଣୀୟ। ରାଜାମାନେ ଏଇଟା ଶିଖିବେ ଯଦି ସେ ସେଇ ଅନୁସାରେ କାର୍ଯ୍ୟ କରିବେ, ପ୍ରଜାମାନେ ସେଇଟା ଗ୍ରହଣ କରିବେ। ରାଜା ଯଦି ଜଣେ ଭକ୍ତ ହେବ, ପ୍ରଜାମାନେ ସମସ୍ତେ ଭକ୍ତ ହେବେ। ଆମେ ଶୁଣୁଛେ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ, ଭଗବାନ କୃଷ୍ଣଙ୍କ ରାଜ୍ୟ କିଭଳି ଭାବେ ସମସ୍ତେ ଭଗବାନ ଭକ୍ତ ଥିଲେ, ଭଗବାନଙ୍କ ଭଜନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କର ଭଗବତ ଧାମକୁ ଯାଉଥିଲେ। ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ଭଗବତ ଧାମକୁ ଯାଇଛନ୍ତି, ଏବଂ ଭଗବାନ କୃଷ୍ଣ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ସବୁ ନେଇଯାଇଛନ୍ତି, ତାଙ୍କ ଧାମକୁ ନେଇଯାଇଛନ୍ତି। ଏବଂ ଯେଉଁମାନେ ଏମିତି ଗୌରାଙ୍ଗ ମହାପ୍ରଭୁ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ସେଇ କୃଷ୍ଣ ଗୌରାଙ୍ଗ ମହାପ୍ରଭୁ ରୂପରେ 500 ବର୍ଷ ତଳେ ଯେଉଁ ଆସିଥିଲେ, ସିଏ ମଧ୍ୟ ସମସ୍ତ ପୃଥିବୀକୁ ସମସ୍ତ ବିଶ୍ୱକୁ ଉଦ୍ଧାର କରିଥିଲେ, ଖାଲି ପୃଥିବୀକୁ ନୁହଁ ସମସ୍ତ ବିଶ୍ୱକୁ ଉଦ୍ଧାର କରିଥିଲେ, ସମସ୍ତ ଭଗବତ ଧାମ ଯାଇଥିଲେ। ଏଭଳି ଭାବରେ କଥା ରହିଛି। ତେଣୁ ଏଇ ଯେଉଁ ଭଗବାନ କୃଷ୍ଣଙ୍କୁ ଶିକ୍ଷା ଯଦି ଶିକ୍ଷାକୁ ଆମେ ଗ୍ରହଣ କରିବା, ତାହେଲେ ଆମେ ମଧ୍ୟ ଉଦ୍ଧାର ପାଇଯିବା, ଆମେ ମଧ୍ୟ ଭଗବାନ ଧାମକୁ ଯିବା, ଆମ ମନୁଷ୍ୟ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ ହୋଇପାରିବା। ତେଣୁ ଏ ଶ୍ଳୋକରେ କୁହାଯାଉଛି କୃଷ୍ଣଂ ପରିଜନମ୍ କୃଷ୍ଣଂ ପରିଜନମ୍ ପ୍ରାହ, ଭଗବାନ ପ୍ରାହ ଆହ ପ୍ରକୃଷ୍ଟ ରୂପେଣ ଆହ, ସେ ଉନ୍ନତ ସିଏ ସମ୍ପୂର୍ଣ୍ଣ ଭାବରେ କହୁଛନ୍ତି ଭଗବାନ ପ୍ରାହ, ଖାଲି ଆହ କହିଲେ ନାହିଁ, ପ୍ରାହ ବୋଲି କହିଲେ, ପ୍ରାହ କହିଲେ ଏ କଥାରେ ବହୁତ ଗୁରୁତ୍ୱ ରହିଛି। ପ୍ରାହ ଏଇ ଯେଉଁ କଥା ସେ କିଭଳି ଭାବରେ ଯେଉଁ କଥା କହିବେ ସେଇଟାକୁ ଆମେ ଶୁଣିବା, କିନ୍ତୁ ଆମେ ଶୁଣୁଛେ କେଉଁମାନଙ୍କର ଯେଉଁ ଅନ୍ଧ ନେତାମାନେ ଯାହା କହୁଛନ୍ତି ସେଇଟା ଆମେ ଶୁଣୁଛେ, ଭଗବାନ କଥାକୁ ଆମେ ଶୁଣୁନାହିଁ। ଯଦି ଭଗବାନ କଥାକୁ ଶୁଣିବା ଆମ ଜୀବନ ଧନ୍ୟ ହୋଇଯିବ। ପ୍ରାହ ଶବ୍ଦ ସେଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତ, ଏଭଳି ଶାସ୍ତ୍ର ରହିଛି। ତେଣୁ ଭଗବାନ ଯେଉଁ କହିଲେ ଏ କହିବାରେ ବହୁତ ଗୁରୁତ୍ୱ ରହିଛି, ସେଥିପାଇଁ ପ୍ରାହ ଶବ୍ଦ ବ୍ୟବହାର କରାଯାଇଛି। କୃଷ୍ଣ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ନା, କୃଷ୍ଣ ଶବ୍ଦର ଅର୍ଥ ହେଉଛି ଆମେ କହିଥିଲେ କ୍ରିସ୍ ହେଉଛି ଭୂବାହାସକ, ଣ ହେଉଛି ଆନନ୍ଦ ବାହାସକ। କୃଷ୍ଣ ସୁଖଦେବ ଗୋସ୍ୱାମୀ ଯେତେବେଳେ ଶବ୍ଦଟି କହୁଛନ୍ତି, ଯେଉଁମାନେ ସେଠି ରହିଛନ୍ତି ସେମାନେ ସବୁ ଭଗବାନ ପ୍ରତି ଦେଖିକି ଦର୍ଶନ କରିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ନ କହିଲେ ଆନନ୍ଦ। କ୍ରିସ୍ କହିଲେ ଭୂବାହାଚକ, ଯେମିତି ଆମେ ଭୂମିରୁ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପନ୍ନ କରୁଛେ, ସେଇଭଳି ଭାବରେ ଭଗବାନଙ୍କଠାରୁ ଆନନ୍ଦ ବିକିରଣ ହେଉଛନ୍ତି କୃଷ୍ଣ, ସେଥିପାଇଁ କୃଷ୍ଣ ଶବ୍ଦ କୁହାଗଲା। ଏବଂ କୃଷ୍ଣ ଶବ୍ଦର ଅନେକ ଅର୍ଥ ରହିଛି, କୃଷ୍ଣ ଶବ୍ଦର ଆଉ ଗୋଟେ ଅର୍ଥ ହେଉଛି ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ ଏଇ ଭଗବାନ ଯେଉଁ କଥା କହୁଛନ୍ତି ସମସ୍ତେ ଆକର୍ଷିତ ହେଉଛନ୍ତି ଭଗବାନ କଥାରେ, ଭଗବାନ ପ୍ରତି ସମସ୍ତେ ଆକର୍ଷ ରହିଛନ୍ତି, ଆଉ ଭଗବାନ ଯାହା କହିବେ ତାହା ଶୁଣିବେ ନାହିଁ, ସମସ୍ତେ ଶୁଣୁଛନ୍ତି ପ୍ରାହ ଠିକ୍ ଭାବରେ ଶୁଣୁଛନ୍ତି, ସେମାନେ ବହୁତ କ'ଣ ଗମ୍ଭୀରତାର ସହିତ ବହୁତ ଆଟେଣ୍ଟିଭଲି ଶ୍ରବଣ କରୁଛନ୍ତି। କୃଷ୍ଣ ପରିଜନଂ ପ୍ରାହ, ତାଙ୍କ ନିଜ ଜନ, ପରିଜନ ତାଙ୍କ ନିଜ ଜନ, ଆମେ ମଧ୍ୟ ଭଗବାନଙ୍କ ଜନ, କିନ୍ତୁ ଆମେ ଭଗବାନ ଭୁଲିକିରି ଆମେ ଭାବୁଛେ ଆମେ ଅନ୍ୟମାନଙ୍କର ଜନ, ଆମର ପିତା ଇଏ, ଆମର ମାତା ଇଏ, ଆମର ପତ୍ନୀ ଇଏ, ଆମର ସ୍ୱାମୀ ଇଏ, ଆମର ଭାଇ ଇଏ, ବନ୍ଧୁ ବାନ୍ଧବ ଏସବୁ ଆମେ ଚିନ୍ତା କରୁଛୁ, ଆମେ ଭାବୁଛୁ ଏମାନେ ଆମର ପରିଜନ। କିନ୍ତୁ ଆମେ ଯଦି ମୁକ୍ତ ହୋଇଯିବା, ଏ ଭୌତିକ ବନ୍ଧନରୁ ମୁକ୍ତ ହୋଇଯିବା, ଆମେ ଜାଣିବା ପ୍ରକୃତରେ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଆମେ ମଧ୍ୟ ଭଗବାନଙ୍କ ନିଜ ଜନ। ତେଣୁ ଆମକୁ ସେ ଶିକ୍ଷା ଦେଉଛନ୍ତି, ପ୍ରଦାନ କରୁଛନ୍ତି ତାଙ୍କ ନିଜ ପରିଜନମାନଙ୍କ ମାଧ୍ୟମ କରିକିରି, ଆମେ ମଧ୍ୟ ଭଗବାନଙ୍କ ଜନ, ଆମେ ଯିଏ ଭଗବାନଙ୍କଠାରୁ ଅଲଗା ତାହା ନୁହଁ, ଆମେ ଭଗବାନଙ୍କର ଜନ ନୁହଁ, ଆମେ ଅନ୍ୟ ଜନଙ୍କ ଜନ ନା, ଭଗବାନ ଆମେ ମଧ୍ୟ ଭଗବାନଙ୍କର ଜନ। ଏହି ବେଦରେ ଏହି ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଆମର ଭଗବାନଙ୍କ ସହିତ ସମ୍ବନ୍ଧକୁ ଆମେ ଭୁଲି ଯାଇଛେ, ଆମେ ଭୌତିକ ଜଗତରେ ସେ ସମ୍ବନ୍ଧ ଖୋଲି ଖୋଜି ବୁଲୁଛେ, କିନ୍ତୁ ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ରହିଛି। ଆମେ ଯେତେବେଳେ ଭବବନ୍ଧନରୁ ମୁକ୍ତ ହେବା ସେତେବେଳେ ଆମେ ଜାଣିବା ଭଗବାନଙ୍କ ସହିତ କ'ଣ ସମ୍ବନ୍ଧ ରହିଛି, ତେଣୁ ସେହି ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ଭଗବାନଙ୍କର ଆମେ ସେବା କରିବା। ଆମେ ସମସ୍ତେ ସେବା କରୁଛେ, ଜୀବର ଧର୍ମ ହେଉଛି ଏଇଟା। ମହାପ୍ରଭୁ ସେ କଥା କହିଥିଲେ ରୂପ ଗୋସ୍ୱାମୀଙ୍କୁ, ରୂପ ଗୋସ୍ୱାମୀ କହିଥିଲେ ନା, ହଁ ରୂପ ଗୋସ୍ୱାମୀ, ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ତେଣୁ ରୂପ ସନାତନ ଶିକ୍ଷାରେ ମହାପ୍ରଭୁ ଏଇଟା କହିଛନ୍ତି ଯେ ଜୀବର ସ୍ୱରୂପ ହେଉଛି ଆମେ ହେଉଛି ଭଗବାନଙ୍କ ନିତ୍ୟ ସେବକ, ନିତ୍ୟ ଦାସ, ଆମେ ଭଗବାନଙ୍କର ଅଂଶ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମମି ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ସନାତନ ଭାବରେ କହିଲେ ସବୁବେଳେ ପାଇଁ ଭଗବାନଙ୍କର ଅଂଶ, ଏମିତି କିଛି ନୁହଁ ବର୍ତ୍ତମାନ ଆମେ ଅଂଶ ଅଛେ, ଭବିଷ୍ୟତରେ ବା ଅତୀତରେ ଆମେ ନଥିଲେ, ତା ନୁହଁ। ସନାତନ କହିଲେ ସବୁବେଳେ ପାଇଁ ଭଗବାନଙ୍କର ଅଂଶ ହୋଇକି ରହିଛି, ଆମେ ନିଜ ଜନ ଭଗବାନଙ୍କ ଜନ, କିନ୍ତୁ ଆମେ ଏଇ ମାୟାଗ୍ରସ୍ତ ହୋଇକରି ଆମେ ଭଗବାନ ଭୁଲି ଯାଇଛେ। ଆମେ ଭାବୁଛେ ଆମର ସମ୍ବନ୍ଧ ଅନ୍ୟମାନଙ୍କ ସହିତ ରହିଛି, ଭଗବାନଙ୍କ ସହିତ ସମ୍ବନ୍ଧ ନାହିଁ। ଏହି ସମ୍ବନ୍ଧ ଜ୍ଞାନ, ଏହି ଶାସ୍ତ୍ର ଅଧ୍ୟୟନ କରିବା ବା ଏସବୁ ସାଧୁସଙ୍ଗ କରିବା, ଆର ଉଦ୍ଦେଶ୍ୟ ହେଉଛି ଆମେ ଏହି ସମ୍ବନ୍ଧଟିକୁ ଜାଣିବା, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ସେହି ସମ୍ବନ୍ଧ ଜାଣିଲେ ଆମେ ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ସମ୍ବନ୍ଧ ନ ଜାଣିଲେ ଆମେ ଅନ୍ୟମାନଙ୍କର ସେବା କରୁଛେ, ମାୟାର ସେବା କରୁଛେ। ଗଡ଼୍ ଏବଂ ଡଗ୍ ଦୁଇଟି ଦୁଇଟି ଶବ୍ଦ ରହିଛି, ଗଡ଼୍କୁ ଓଲଟେଇ ଦେଲେ ଡଗ୍, ଭଗବାନଙ୍କ ବିଷୟରେ ନ ଜାଣିଲେ ଆମେ ଡଗ୍କୁ ଡଗ୍ର ସେବା କରିବା, ଗଡ଼୍ର ସେବା ନ କରି ଡଗ୍ର ସେବା କରିବା, ଏଭଳି ଭାବର କଥା। ତେଣୁ ପରିଜନ ଯାଦବମାନଙ୍କୁ ଭଗବାନ କହୁଛନ୍ତି, କୃଷ୍ଣ ପରିଜନଂ ପ୍ରାହ, ସିଏ ହେଉଛନ୍ତି ଭଗବାନ। ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଭଗବାନ, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଭଗବାନ ଉବାଚ। ଭଗବତ ଗୀତାରେ ବ୍ୟାସ ଯେତେବେଳେ ବର୍ଣ୍ଣନା କଲେ କୃଷ୍ଣ ଉବାଚ ବୋଲି କହିଲେ ନାହିଁ, ଶ୍ରୀକୃଷ୍ଣ ଉବାଚ ବୋଲି କହିଲେ ନାହିଁ, ସେ କହିଲେ ଶ୍ରୀ ଭଗବାନ ଉବାଚ, ଶ୍ରୀ ଭଗବାନ ଉବାଚ ବୋଲି କହିଲେ, ସେ କହିଲେ ନାହିଁ ଶ୍ରୀକୃଷ୍ଣ ଉବାଚ, ଶ୍ରୀ ଭଗବାନ ଉବାସ ବୋଲି କହିକରି ମଧ୍ୟ ଏଭଳି ବ୍ୟକ୍ତିମାନେ ଅଛନ୍ତି, ସେମାନେ କହୁଛନ୍ତି ପରମାତ୍ମା, ପରମାତ୍ମା ନମ, ପରମାତ୍ମା କହିଲେ, ଭଗବାନ କହିନାହାନ୍ତି, ପରମାତ୍ମା କହିଲେ। ବ୍ୟାସଦେବ ସେଥିପାଇଁ ରଚନା କଲେ ଭଗବାନ, ଶ୍ରୀ ଭଗବାନ ଉବାଚ। ତେଣୁ ଏଇଟା ବୁଝିବା କଥା, ଭଗବାନଙ୍କୁ ଲୋକମାନେ ଜାଣନ୍ତି ନାହିଁ, ଶତକଡ଼ା 99 ଭାଗ ଲୋକ ଜୀବନକୁ ଏଭଳି ଭାବରେ ବ୍ୟବସ୍ଥା, ମନୁଷ୍ୟ ଜୀବନକୁ ଏଭଳି ଭାବରେ ବ୍ୟବହାର କରୁଛନ୍ତି ପଶୁପକ୍ଷୀ ଭଳି, ପଶୁ ଭଳି ଜୀବନ ବ୍ୟବହାର କରୁଛନ୍ତି, ଆଉ ଭଗବାନ କ'ଣ ଜାଣିବେ, ଭଗବାନଙ୍କ ସହ ସମ୍ବନ୍ଧ କ'ଣ ଜାଣିବେ। ତେଣୁ ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ବହୁତ ଉନ୍ନତ ବ୍ୟକ୍ତି, ସେମାନେ ସେମାନେ ହେଉଛନ୍ତି ମହାତ୍ମା, ଯିଏ ଭଗବାନଙ୍କୁ ଜାଣନ୍ତି। ମହାତ୍ମା ଅନୁସୁ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାନତା ଭୂତାଦି ମବ୍ୟ, ଭଗବତ ଗୀତାରେ ଭଗବାନ କହିଲେ ଭଗବାନଙ୍କୁ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ମହାତ୍ମା, ସେମାନେ ଭୌତିକ ଜଗତର ତ୍ରିଗୁଣ ଭିତରେ ନଥାନ୍ତି, ସତ୍ୱ ରଜ ତମ ଏ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି, ସେମାନେ ଦୈବୀ ପ୍ରକୃତି ମାଶ୍ରିତା ଭଗବାନଙ୍କର ଦୈବୀ ମାୟା ଅଧୀନରେ ସେମାନେ ଥାନ୍ତି, ସେମାନେ ହେଉଛନ୍ତି ମହାତ୍ମା। ତେଣୁ ଆମେ ଦୈବା ସେ ଆମର ସାଧାରଣ ଯିବ ଭଳି ନା, ସେ ହେଉଛନ୍ତି ମହାତ୍ମା, ଆମେ ତାଙ୍କୁ ବୁଝିପାରିବା ନାହିଁ ଆଖିରେ, କଥା ମାଧ୍ୟମରେ ଆମେ ଜାଣିବା ତାଙ୍କୁ ସେ ମହାତ୍ମା କି ବଦ୍ଧାତ୍ମା। ତେଣୁ ଏଠି ଭଗବାନ ସବୁ ପରିଜନ ତାଙ୍କ ନିଜ ଜନ ସବୁ ରହିଛନ୍ତି, ସେ ଜାଣୁଛନ୍ତି ଭଗବାନ କହୁଛନ୍ତି, ଭଗବାନ ଦେବକୀ ସୁତ, ଭଗବାନ ହେଲେ ମଧ୍ୟ ସିଏ ଦେବକୀଙ୍କର ପୁତ୍ର ରୂପରେ ଆସୁଛନ୍ତି, ଭଗବାନ ଦେବକୀ ସୁତ, ଭଗବାନ ହେଲେ ମଧ୍ୟ ସିଏ ଯେ ଭଗବାନ ଆଉ ସିଏ ଜଣଙ୍କ ପୁତ୍ର ହେଇପାରିବେ ନାହିଁ ତାହା ନୁହଁ, ନିଜ ଜନ ସିଏ, ଭଗବାନଙ୍କର କି ଭଗବାନ କାହାର ପୁତ୍ର, କାହାର ପିତା, କାହାର ଭ୍ରାତା, କାହାର କ'ଣ, ଏଇଭଳି ଭାବରେ କ'ଣ ବାୟୋର୍ଯ୍ୟମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ତୁ ସହସ୍ରକୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ। ଭଗବଦ୍ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ଭଗବାନଙ୍କ ସହିତ ସମ୍ବନ୍ଧ ଜାଣିପାରିଛନ୍ତି, ଭଗବାନଙ୍କ ସେ ନିତ୍ୟ ନିଜ ଜନ, କିନ୍ତୁ ସେ ରୋଲ୍ କରୁଛନ୍ତି, ବଦ୍ଧ ଜୀବ ଭଳି ରୋଲ୍ କରୁଛନ୍ତି, ଆମକୁ ଶିକ୍ଷା ଦେଉଛନ୍ତି, ଅର୍ଜୁନଙ୍କ ମାଧ୍ୟମରେ ଆମକୁ ଶିକ୍ଷା ଦେଉଛନ୍ତି। ତେଣୁ ଭଗବାନଙ୍କୁ ସେ ଏଇଭଳି ଭାବେ ସ୍ତୁତି କରିଛନ୍ତି। ଆପଣ ହେଉଛନ୍ତି ବାୟୁ, ବାୟୁ ଯମ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତି ପ୍ରପିତାମହସ୍ୱ, ସେ ସବୁକିଛି ପ୍ରପିତାମହସ୍ୱ ପ୍ରଜାପତି ତମ ପ୍ରପିତାମହସ୍ୱ। ତେଣୁ ଏଇଭଳି ଭାବରେ ଭଗବାନ ସେ ପ୍ରଣାମ କରୁଛନ୍ତି, ହଜାର ହଜାର ଭାବ ପ୍ରଣାମ କରିଛନ୍ତି। ତେଣୁ ଭଗବାନ ହେଉଛନ୍ତି ସବୁକିଛି, ପିତାମହ ଜଗତୋ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁକ୍ଷାମ ଯୁଜୁରେଇ ବଚ, ବାରମ୍ବାର ଭଗବାନ କହୁଛନ୍ତି ମୁଁ ହେଉଛି ସମସ୍ତଙ୍କର ପିତା ଏବଂ ସିଏ ହେଉଛନ୍ତି ମୋତେ ମାତା। ଇଏ ହେଉଛି ଭଗବତ ଜ୍ଞାନ, ପିତା ଏବଂ ମାତା ଉଭୟ ସିଏ ଭଗବାନ। ଏଇ ଭୌତିକ ଜାଗା ଯେଉଁ ଭୂତ ପ୍ରକୃତି ମାତା ଭଳି, ଇଏ ଭଗବାନଙ୍କର ଶକ୍ତି। ପିତା ହମ ସେ ଜଗତ ମାତା ଧାତା, ସିଏ ମଧ୍ୟ ଧାତା ଭଳି ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି ବା ଆମର ନେଉଛନ୍ତି, ଯତ୍ନ ନେଉଛନ୍ତି, ସିଏ ହେଉଛନ୍ତି ପିତାମହ। ଏବଂ ସବୁ ସିଏ ହେଉଛନ୍ତି ସବୁକିଛି, ଭଗବାନ ହେଉଛନ୍ତି ସବୁକିଛି। ତେଣୁ ଭଗବାନ ହେଉଛନ୍ତି ଆମର ସବୁଠାରୁ ପ୍ରିୟ ବ୍ୟକ୍ତି, ସବୁଠାରୁ ପ୍ରିୟ ବ୍ୟକ୍ତି ହେଉଛନ୍ତି ଭଗବାନ। ଜଣେ ଯେତେବେଳେ ଜାଣିବ ଭଗବାନ ହେଉଛନ୍ତି ସବୁଠାରୁ ପ୍ରିୟ ବ୍ୟକ୍ତି, ସେତେବେଳେ ସେ ଶାନ୍ତି ଲାଭ କରିବ। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 28 ଶ୍ଳୋକରେ ଭଗବାନ ସେ କଥା କହୁଛନ୍ତି, ଭକ୍ତାରମ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନତମାଂ ଶାନ୍ତି ମୁଚ୍ଛତି। ଆମର ପ୍ରଭୁପାଦ ମହାରାଜ କହନ୍ତି, ଯେତେବେଳେ ବର୍ତ୍ତମାନ ଯୁଦ୍ଧ ଚାଲିଛି, ରୁଷିଆ ଏବଂ ୟୁକ୍ରେନ ଭିତରେ ଯୁଦ୍ଧ ଚାଲିଛି, ଏବଂ ଏଇ ମଧ୍ୟ କୁହାଯାଉଛି ତୃତୀୟ ମହାଯୁଦ୍ଧ ଆସିଯିବ, ବିଶ୍ୱଯୁଦ୍ଧ ଆସିଯିବ, କିଛି ଅସମ୍ଭବ ନୁହଁ ବିଶ୍ୱଯୁଦ୍ଧ ଆସିବାଟା। ତେଣୁ ଆମର ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା 1914 ଆରମ୍ଭ ହେଲା, ଏଇ 4 ବର୍ଷ ଭିତରେ କେତେ ପ୍ରକାର କ'ଣ ନ ହେଲା, କେତେ କ୍ଷତି କ୍ଷୟକ୍ଷତି ବର୍ତ୍ତମାନ ଯେଉଁ ଆମେ ଦେଖୁଛେ ରୁଷିଆ ଏବଂ ୟୁକ୍ରେନର ଯୁଦ୍ଧ ଚାଲିଛି। ତେଣୁ ଭାରତ ପୃଥିବୀର ଯେତେ ସବୁ କ'ଣ ମନୀଷୀମାନେ ଅଛନ୍ତି, ବୁଦ୍ଧିମାନ ବ୍ୟକ୍ତି ରହିଛନ୍ତି, ସବୁ ଚିନ୍ତାଶୀଳ ବ୍ୟକ୍ତି ରହିଛନ୍ତି, ସେମାନେ ଏଇ ୟୁନାଇଟେଡ୍ ନେସନ ଅର୍ଗାନାଇ ଆରମ୍ଭ କଲେ, ୟୁଏନ୍ଓ ୟୁନାଇଟେଡ୍ ନ୍ୟାସନାଲ ନେସନ୍ସ ଅର୍ଗାନାଇଜେସନ ୟୁଏନ୍ଓ ଆରମ୍ଭ କଲେ। ଆର ଉଦ୍ଦେଶ୍ୟ ହେଉଛି କ'ଣ ନା, କେମିତି ଶାନ୍ତି ସ୍ଥାପନ କରିବା, ଯୁଦ୍ଧକୁ କେମିତି ବନ୍ଦ କରିବା, ଯୁଦ୍ଧ କେମିତି ବିରତି ହୋଇପାରିବ ସମସ୍ତେ, ସେଇଥିପାଇଁ ଚାଲିଥିଲା ଆଲୋଚନା ଚାଲିଥିଲା ଚାଲିଥିଲା ଚାଲିଥିଲା। ଏଇଭଳି ଭାବରେ ସେକେଣ୍ଡ ୱାର୍ଲଡ ୱାର୍ ଆରମ୍ଭ ହୋଇଗଲା 1939-45, 6 ବର୍ଷ କାଳ ଚାଲିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା। କିନ୍ତୁ ଆମ ପ୍ରଭୁପାଦ ମହାରାଜ କହନ୍ତି, ଏମାନେ ଯେଉଁ ଶାନ୍ତି ସ୍ଥାପନ କରିବା ପାଇଁ ଉଦ୍ୟମ କରୁଛନ୍ତି, ଶାନ୍ତି ସ୍ଥାପନ ହୋଇପାରୁନାହିଁ, ବରଂ ଅଶାନ୍ତି ବଢ଼ୁଛି, ଖାଲି ଫ୍ଲାଗ ନମ୍ବର ଅଫ୍ ଫ୍ଲାଗ୍ସ ବଢ଼ୁଛି। ଏତେ ମେମ୍ବର, ଏତେ ରାଷ୍ଟ୍ର ୟୁନାଇଟେଡ୍ ନେସନ୍ସର ସଭ୍ୟ ଅଛନ୍ତି ବା ମେମ୍ବର ଅଛନ୍ତି, ଖାଲି ସଂଖ୍ୟା ବଢ଼ୁଛି କିନ୍ତୁ ଶାନ୍ତି ହୋଇପାରୁନାହିଁ, ଅଶାନ୍ତି ବଢ଼ୁଛି। କିନ୍ତୁ ପ୍ରକୃତ ଶାନ୍ତି ଏ ଇସ୍କନ ପ୍ରକୃତ ଶାନ୍ତି ପ୍ରଦାନ କରୁଛି, ଇଏ ହେଉଛି ପ୍ରକୃତ ୟୁନାଇଟେଡ୍ ନେସନ୍। ସାରା ପୃଥିବୀର ଯେତେ ଅଛନ୍ତି ଦେଶବାସୀ ଅଛନ୍ତି, ସମସ୍ତେ ଗ୍ରହଣ କରୁଛନ୍ତି ଇସ୍କନ ଯେଉଁ ଧାରାକୁ ଗ୍ରହଣ କରୁଛନ୍ତି, ଏ ପ୍ରକୃତ ଶାନ୍ତି ସେମାନେ ପ୍ରାପ୍ତ ହୋଇପାରିବେ। କାରଣ ଏଇ ଭଗବତ ଗୀତା ଉପରେ ଏଇ ଆମର ସଂଘ ରହିଛି, ଭଗବତ ଗୀତାର ଜ୍ଞାନ ଉପରେ ଏହି ସଂଘ ନିର୍ମାଣ କରାଯାଇଛି। ତେଣୁ ଯେଉଁମାନେ କ'ଣ ତଥାକଥିତ ଧର୍ମ ରହିଛି, ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଜିଉ ଇତ୍ୟାଦି ଯେତେ ପ୍ରକାର ଧର୍ମ ରହିଛି, ତଥାକଥିତ ଧର୍ମ ରହିଛି, ଏ ନିର୍ବିଶେଷ ଏଇ ସମସ୍ତ ସତ୍ତ୍ୱେ ସମସ୍ତେ ଗ୍ରହଣ କରୁଛନ୍ତି, ଏ ପ୍ରକୃତ ଆତ୍ମାର ଧର୍ମ ଆମେ କୁହାଯାଉଛି, ଆତ୍ମାର ଧର୍ମ। ଆତ୍ମା କେମିତି ଶାନ୍ତି ପ୍ରାପ୍ତ ହେବ ସେ କଥା କୁହାଯାଏ ଭାଗବତ ମଧ୍ୟ, ସେ କଥା ଆମେ ଆରମ୍ଭରେ ଶୁଣିଲେ, ସବି ପୁଂସାଙ୍ଗ ପରଧର୍ମ ଯତ ଭକ୍ତିର ଦୁଃଖ ଯେ ଐତୁକୀୟ ପ୍ରତୀୟତା ଯେ ଆତ୍ମା ସୁପ୍ରସିଦ୍ଧତି। ଆତ୍ମାର କେମିତି ଆନନ୍ଦ ହେବ, କେମିତି ଶାନ୍ତି ପ୍ରାପ୍ତ ହେବେ ନା, ଏଇ ଭଗବାନଙ୍କ ଯଦି ଆମେ ନିଯୁକ୍ତ ହେବା, ସେବାରେ ନିଯୁକ୍ତ ହେବା, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ସବି ପୁଂସାଙ୍ଗ ପରଧର୍ମ ଯତ ଭକ୍ତିର ଦୁଃଖ ଯେ, ଭଗବାନଙ୍କର ଗୋଟେ ନାମ ହେଉଛି ଅଧକ୍ଷଜ, ଆମର ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟମାନଙ୍କୁ ଅକ୍ଷଜ ବୋଲି କୁହାଯାଉଛି, ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ଏଭଳି ବସ୍ତୁ ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ତାଙ୍କୁ ଜାଣିପାରିବା ନାହିଁ। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ଅଧକ୍ଷଜ, ତେଣୁ ତାଙ୍କୁ ଜାଣିବା ପାଇଁ ହେଲେ ଆମେ ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱ ବିଷୟରେ ଅତିନ୍ଦ୍ରିୟମ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅତିନ୍ଦ୍ରିୟମ, सुखम जतत बुद्धिग्राह्यम अतीन्द्रियम, इंद्रिय को पार हेले आम सुख प्राप्त हवा भगवान को सेम जापर अतीन्द्रिय अदक्ष सी भगवान तेणु से अदक्ष जो जदि आम भक्ति करवा आम प्रकृत प्रसिद्धि प्रकृत आनंद प्राप्त हवा प्रकृत सुख प्राप्त हवा प्रकृत शांति प्राप्त हवा ये हूँ प्रकृत धर्म भागवत धर्म हूँ सहीटा भगवद गीतार मध्य भगवान से धर्म को प्रचार शिक्षा देखते आज भगवान निजे आचरण करी शिक्षा दौंस अन्य माध्यम शिक्षा दौंस भगवान जो लीला करम से लीला मध्यम आम शिक्षा प्राप्त होचे आमको से शिक्षा देवाई सब आगवान आसती जदा जदा ही धर्म से ग्लानिर्भवती भारत परित्राणाय साधुना विनाशाय च दुष्कृताम साधु मानक से आनंद प्रदान करती साधु माने भगवान जो लीला अच्छी से लीला को शिक्षा ग्रहण करके से भाव से जीवन जापन करती जो मैंने भगवान को शरण जाती ना भगवान तो विनाश करती विनाश कर भगवान प्रति क्रूरता आचरण करती निष्ठुरता आचरण करती हिंसा आचरण करता नुह ताक हतारी गतिदायक श्रेष्ठ गति प्रदान करती भगवान भगवान को यही भाव बुझे पड़ो तेना भगवान देवकी सुत तेणु प्रश्नटी पचारे भागवत आरंभ में सुत गोस्वामी को पचार 88,000 ऋषि नैमिषारण्यर नेता थिले मुख्य थिले सोनक सोनक मुनि से पचारे देवकी वसुदेव देवकी वसुदेव पुत्र रूप से भगवान कौन कार्य कले भगवान ये प्रश्न 6 प्रश्न भूत गोटे प्रश्न था देवकी वसुदेव पुत्र रूप से कहीं आसिले तेणु से प्रश्नर उत्तर भागवत कह जा 88,000 श्लोक कहुई तेणु ये कहूँ भगवान देवकी सुत भगवान हेल्ले से जन पुत्र देवकी सुत भगवदगीतार भगवान कहले अजो भीषण नवे आत्मा भूतानाम ईश्वर भीषण प्रकृति स्वाम अधिष्ठाय संभवामी आत्ममाय भगवदगीतार भगवान निज विषय ज्ञान प्रदान भगवान अच्छा अज भगवान को कौन जन्म ना एवं आमे मध्य अज भगवद गीता द्वितीय अध्याय भगवान कहले सेटा कहले कौन ना न जायते मृते वा कदाचित नायं भूत्वा भविता वा न भूय अजो नित्य शाश्वतोयं पुराण न अन्यत अन्य मान शरीर आत्मा विषय जो भगवान ज्ञान दौंस द्वितीय अध्याय सांख्य योग सांख्य ज्ञान जो से कौन आम कौन आम आमर कौन जन्म ना बा मरण ना न जाएते मृते बा कदाचित एमती कौन समय थी आम जन्म नहीं एमती कौन समय ना आम मृत्युवरण करवा न जाएते मृते बा कदा नायंग भूता भविता बा न भूय एमती के समय ना जो से सृष्टि से बर्तमान होती भविष्य हम ना सी हूँ अज तक जन्म ना आमर मत जन्म ना आम नित्य एवं शाश्वत नित्य एवं शाश्वत कहले तार श्रीधर स्वामी टीकार कहते नित्य कहले कौन ना सब बेल पाई रही वृद्धि निषेध वृद्धि को निषेध कर आमर जो स्थिति रही आमर जो आकार रही ये हूँ केशर अग्रभाग 10,000 भाग रु भागे ये सूक्ष्म आम आत्मार आकार हूँ यही भाव एवं एत कोटि कोटि वर्ष होगा आमर टी आकार वृद्धि पाईगला ना ता नु आम शरीर जन्म नौचे आम वृद्धि प्राप्त होचे किंतु आत्मा तहार वृद्धि ना वृद्धि निषेध कर नित्य नित्य कह वृद्धि निषेध कर शाश्वत कहले कौन क्षय अपक्षय निषेध कर 10,000 भाग रु भाग थी आस्ते आस्ते क्षय होगा ना जो 10,000 भाग रु भाग रही से 10,000 भाग रु भागे ये हूँ आत्मार स्थिति अजो नित्य शाश्वत हम पुराण भगवान जो भाया पुराण पुरुष आम मत से भाव न हन्यते हन्य मान शरीर ए शरीर मृत्यु शरीर को जदि हत्या कले जे आत्मार हत्या हो जाता नुह अर्जुन को बुझौं अर्जुन कहले ना मुझे केमी हत्या करी तेना भगवान कौन जा शरीर हत्या हेले जे आत्मार हत्या हो जाता नुह न हन्यते हन्य मान शरीर जो मैंने अविद्याग्रस्त हो रही से भावुं शरीर नष्ट हो गले आत्मा आम चली जाऊ मृत्यु हो जाऊ प्रभुपाद महाराज जो जाइए ऋषिया को कम्युनिस्ट समय कंट्री से ସେ ତାଙ୍କର ଯେଉଁ ରହିଛି ମସ୍କୋର ୟୁନିଭର୍ସିଟି ରହିଛି ତାହାର ବିଭିନ୍ନ ଡିପାର୍ଟମେଣ୍ଟ ଯେଉଁ ରହିଛି ତାହାର ଗୋଟେ ଡିପାର୍ଟମେଣ୍ଟ ଥିଲା ହିନ୍ଦୁ ଡିପାର୍ଟମେଣ୍ଟ, ହିନ୍ଦୁ ଲିଟରେଚର୍, ବେଦିକ ଲିଟରେଚର୍, ହିନ୍ଦୁ କଲଚର୍ ଉପରେ ଗୋଟେ ରହିଥିଲା ଡିପାର୍ଟମେଣ୍ଟ, ତାହାର ମୁଖ୍ୟ ପ୍ରଫେସର କଟୋବ୍ସ୍କି। ସେ ଯେତେବେଳେ ପ୍ରଭୁପାଦ ମହାରାଜଙ୍କ ସହିତ ଆଲୋଚନା କରୁଥିଲେ, ପ୍ରଭୁପାଦ ମହାରାଜ ଯେତେବେଳେ ଏଇ କଥା କହିଲେ ଜନ୍ମ ମୃତ୍ୟୁ ବିଷୟରେ, ପୁଣି ପୁନର୍ଜନ୍ମ ବିଷୟରେ କହିଲେ, ସେତେବେଳେ ସେ କହିଲେ, ସ୍ୱାମୀଜୀ ଜଣେ ଯେତେବେଳେ ମୃତ୍ୟୁବରଣ କରୁଛି ଆଉ କ'ଣ ସେ ଆସିପାରୁଛି? ମୃତ୍ୟୁବରଣ କଲା ମାନେ ସରିଗଲା ସବୁ, ଆଉ କିଛି ନାହିଁ। ଏଇଭଳି ଭାବରେ କହିଲେ ସିଏ ଆମର ଏ ଯେଉଁ ବେଦିକ ଷ୍ଟଡି ଅଛି ତାର ମୁଖ୍ୟ, ସେ ଏଇଭଳି ଭାବରେ କହୁଛନ୍ତି। ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ ଜଣେ ମୃତ୍ୟୁବରଣ କଲେ ଯେ ସେମିତି ଆସୁଛି ବୋଲି କ'ଣ ପ୍ରମାଣ। ପ୍ରଭୁପାଦ ମହାରାଜ ଏ ଆମର ଭଗବତ ଗୀତାରେ ଭଗବାନ ତାର ପ୍ରମାଣ ଦେଇଛନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏଇଟା ପ୍ରମାଣ ଦେଇଛନ୍ତି। କ'ଣ ଏ ପ୍ରଥମେ ଜ୍ଞାନ, ଏବେ ଏଇ ଜ୍ଞାନ ଦେଇଛନ୍ତି ଭଗବାନ ଅର୍ଜୁନଙ୍କୁ। ସେ କହୁଛନ୍ତି, ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ମୁହ୍ୟତି। ଅଧିକାଂଶ ଲୋକ ଭାବନ୍ତି ଆମେ ହେଉଛୁ ଏଇ ଶରୀର, କିନ୍ତୁ ପ୍ରକୃତରେ ଆମେ ଶରୀର ନୁହଁ, ଏ ଦେହ ଅଲଗା ଏବଂ ଆମେ ଅଲଗା। ଦେହି ଦେହି ଦେହ ଭିତରେ ରହିଛି, ଦେହି ନ ଅସ୍ମିନ୍ ଦେହେ ଏଇ ଦେହରେ ଦେହି କୌମାରଂ ଯୌବନଂ ଜରା। ଆମେ ସମସ୍ତେ ଜାଣିଛୁ ଆମେ ଛୋଟ ପିଲା ଥିଲେ ବା ଆମେ ଦେଖୁଛେ ଅନ୍ୟ ଛୋଟ ପିଲାମାନେ ବୃଦ୍ଧି ଲାଭ କରୁଛନ୍ତି, ଆମେ ମଧ୍ୟ ସେଇଭଳି ଭାବରେ ଥିଲେ, ଗୋଟେ ଛୋଟ ପିଲା ଥିଲେ, ପୁଣି ଯୁବକ ଅବସ୍ଥା ପ୍ରାପ୍ତ ହେଲେ ପୁଣି ସେଇଭଳି ଭାବେ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଉଛେ ବା ପ୍ରାପ୍ତ ହେବା, କିନ୍ତୁ ଏଇ ଶରୀରର ପରିବର୍ତ୍ତନ ହେଲେ ମଧ୍ୟ ଆମର ପରିବର୍ତ୍ତନ ହେଉନାହିଁ। ଆମେ ଯେଉଁ ଛୋଟ ଶରୀରରେ ଥିଲେ ବର୍ତ୍ତମାନ ମଧ୍ୟ ସେଇ ଶରୀରରେ ରହିଛେ, ତେଣୁ ସେଇଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି, ସେଇଭଳି ଭାବରେ ଯେତେବେଳେ ଆମେ ଏ ଦେହକୁ ଅନ୍ତର ହୋଇଯିବା ବା ଏ ଶରୀରକୁ ତ୍ୟାଗ କରିବା ଆଉ ଗୋଟେ ଶରୀର ପ୍ରାପ୍ତ ହେବା, ତେଣୁ କ'ଣ ଧୀରସ୍ତତ୍ର ନ ମୁହତି। ଭୌତିକ ଜଗତରେ ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, ଏଇ ଯେଉଁ ଇନ୍ଦ୍ରିୟମାନ ବେଗରେ ଅଧୀର ହୋଇକି ରହିଛନ୍ତି ସେମାନେ, କିନ୍ତୁ ଯେଉଁମାନେ ଏ ବେଗ ଦ୍ୱାରା ବେଗକୁ ନିୟନ୍ତ୍ରଣ କରିଛନ୍ତି ସେମାନେ ଧୀର ବ୍ୟକ୍ତି, ଧୀରସ୍ତତ୍ର ନ ମୁହେ। ମୃତ୍ୟୁ ସମୟରେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, କାରଣ ସେମାନେ ଜାଣନ୍ତି ଆମର ମୃତ୍ୟୁ ନାହିଁ। ଆମର ଜଣେ ଥିଲେ ଫିଲୋସଫର ଥିଲେ ସୋକ୍ରାଟେସ୍, ସେ କହୁଥିଲେ ତାଙ୍କୁ କୌଣସି କାରଣ ପାଇଁ ସେ ଯେଉଁ ଏ ନୂତନ ତଥ୍ୟକୁ ସବୁ ଦେଉଥିଲେ ସେଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରାଗଲା। ଆତ୍ମା ସମ୍ବନ୍ଧରେ ଯେତେବେଳେ ଜ୍ଞାନ ଦେଉଥିଲେ ତାଙ୍କୁ ସେଥିପାଇଁ ମୃତ୍ୟୁଦଣ୍ଡ ପ୍ରଦାନ କରାଗଲା, ତେଣୁ ସେ କହିଲେ ମୋର ମୃତ୍ୟୁ ନାହିଁ, ତୁମେ କେମିତି ମୃତ୍ୟୁ ପ୍ରଦାନ କରିବ? ତେଣୁ ତାଙ୍କୁ ପ୍ରୟୋଜନ ଦିଆ ହେଇଗଲା, ପ୍ରୟୋଜନ ଦିଆଗଲା। ଅବଶ୍ୟ ସେ ଶରୀର ଚାଲିଗଲା, ସେ ଜାଣନ୍ତି ସେ ଶରୀର ନୁହନ୍ତି, ଆତ୍ମାର ମୃତ୍ୟୁ ନାହିଁ, ଆତ୍ମା ସବୁବେଳେ ପାଇଁ ରହିଛି। ତେଣୁ ଭଗବାନ ଏଇସବୁ ଜ୍ଞାନ ଦେଉଛନ୍ତି ସୁତ ଗୋସ୍ୱାମୀ, ଦେବକୀ ସୁତ, ଦେବକୀଙ୍କ ସୂତ୍ର ପୁତ୍ର ରୂପରେ ଆସିଲେ, ଏବଂ ସେ ମଧ୍ୟ ଯଶୋଦା ସୁତ। ଯଶୋଦାଙ୍କର ଗୋଟିଏ ଅନ୍ୟ ନାମ ମଧ୍ୟ ରହିଛି ଦେବକୀ, ଏ ପୁରାଣରେ ବର୍ଣ୍ଣନା କରାଯାଏ ଯଶୋଦାଙ୍କର ଗୋଟିଏ ନାମ ମଧ୍ୟ ଦେବକୀ, ଦୁଇଟି ନାମ ତାଙ୍କର ଥିଲା, ଗୋଟେ ଯଶୋଦା ଆଉ ଗୋଟେ ଦେବକୀ। ଦେବକୀ ସୁତ କହିଲେ ଦୁଇଟାକୁ ବୁଝେଇବ, ଯଶୋଦାଙ୍କର ପୁତ୍ର ଏବଂ ଦେବକୀଙ୍କର ପୁତ୍ର, ବା ବସୁଦେବଙ୍କର ପତ୍ନୀ ଦେବକୀଙ୍କର ପୁତ୍ର ଏବଂ ନନ୍ଦଙ୍କର ପତ୍ନୀ ଯଶୋଦାଙ୍କ ପୁତ୍ର, ତେଣୁ ଏଠି ଦେବକୀ ସୁତ ବୋଲି କୁହାଯାଇଛି। ଭଗବାନ ଯଦିଓ ବସୁଦେବଙ୍କ ପୁତ୍ର ଏବଂ ଦେବକୀଙ୍କର ପୁତ୍ର, କିନ୍ତୁ ଏଠି ଦେବକୀ ସୁତ କୁହାଯାଇଛି। କୁହନ୍ତି ଦେବୀ ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଯେତେବେଳେ ଭଗବାନ ସ୍ତୁତି କରୁଛନ୍ତି ସେଥିରେ ଗୋଟେ ସ୍ତୁତି ରହିଛି, ଏଇଟା କହୁଛନ୍ତି, କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମ ନମ। ସମସ୍ତେ ପ୍ରଣାମ କରୁଛନ୍ତି, ଯଦିଓ କୁନ୍ତୀ ଦେବୀଙ୍କର ସେ ହେଉଛନ୍ତି ପୁତୁରା, କୃଷ୍ଣଙ୍କର ସେ ହେଉଛନ୍ତି ପିଉସୀ, କିନ୍ତୁ ସେ ଜାଣେ ସେ ହେଉଛନ୍ତି ଭଗବାନ, ଏ ସାଧାରଣ ବ୍ୟକ୍ତି ନୁହନ୍ତି, ତେଣୁ ସେ ଭଗବାନ ପ୍ରଣାମ କରୁଛନ୍ତି। କିଭଳି ଭାବରେ ପ୍ରଣାମ କରୁଛନ୍ତି ନା, କୃଷ୍ଣାୟ, ମୁଁ କୃଷ୍ଣଙ୍କୁ ପ୍ରଣାମ କରୁଛି। କୃଷ୍ଣ କିଏ ନା ବାସୁଦେବାୟ, ବସୁଦେବଙ୍କ ପୁତ୍ର, ବାସୁଦେବ ବାସୁଦେବାୟ, ଏବଂ ଦେବକୀ ନନ୍ଦନ ଆୟଚ, ଏବଂ ସେ ମଧ୍ୟ ଦେବକୀ ନନ୍ଦନ। ଏଇ ଶ୍ଳୋକର ଟୀକାରେ ଆଚାର୍ଯ୍ୟମାନେ କହନ୍ତି, ବସୁଦେବଙ୍କ ଠାରୁ ଦେବକୀ ଆହୁରି ଭାଗ୍ୟବତୀ, କାହିଁକି ନା ଦେବକୀଙ୍କ ଗର୍ଭରେ ସେ 8 ମାସ କାଳ ରହିଥିଲେ ଭଗବାନ, ଦେବକୀଙ୍କ ଗର୍ଭରେ 8 ମାସ କାଳ ରହିଥିଲେ। କାହିଁକି 8 ମାସ ରହିଲେ ତାର ମଧ୍ୟ କାରଣ ରହିଛି, ଏ କଂସକୁ ବଞ୍ଚନା କରିବା ପାଇଁ, କଂସ ଗଣୁଛି ନା, ହିସାବ କରୁଛି କେବେ ସେ ଜନ୍ମ ହେବ, 10 ମାସରେ ଜନ୍ମ ହେଲେ ତାଙ୍କୁ ହତ୍ୟା କରିବା, କିନ୍ତୁ ଭଗବାନ କଂସକୁ ବଞ୍ଚନା କରିବା ପାଇଁ 8 ମାସରେ ଭଗବାନ ଜାତ ହେଇଗଲେ। ଭାଷୁ ଦେବକୀ ଆହୁରି ଧନ୍ୟ ଭାଗ୍ୟବତୀ, କାରଣ ସେ ତାଙ୍କୁ ଗର୍ଭରେ ଧାରଣ କରିଛନ୍ତି, 8 ମାସ କାଳ ଗର୍ଭରେ ଧାରଣ କରିଛନ୍ତି। ଏବଂ ଯଶୋଦା ମଧ୍ୟ ଗର୍ଭରେ ଧାରଣ କରିଛନ୍ତି, ଯେ ଯଶୋଦା ଗର୍ଭରେ ଧାରଣ କରିନଥିଲେ ତା ନୁହଁ, ଯଶୋଦା ଦେବକୀ, ଦେବକୀ କହିଲେ ଦୁଇଟା ଯାକ ବୁଝାଉଛି। କୃଷ୍ଣ ଆୟ ବସୁଦେବ ଆୟ ଦେବକୀ ନନ୍ଦନ ଆୟ ଚ ନନ୍ଦଗୋପ କୁମାର ଆୟ, ଏବଂ ଦେବକୀଙ୍କ ଠାରୁ ଆହୁରି ଭାଗ୍ୟବାନ ହେଉଛନ୍ତି ନନ୍ଦଗୋପ। ଭଗବାନ ଯେଉଁ ବୃନ୍ଦାବନରେ ଆସିଲେ, ନନ୍ଦକୁ ଭଗବାନ ଯେଉଁ ବାହାରିଲେ ଲୀଳାକୁ ସେମାନେ ଦର୍ଶନ କଲେ। ଭଗବାନ ଯେତେ ଲୀଳା ରହିଛି ସବୁ ଲୀଳା ଭିତରେ ଶ୍ରେଷ୍ଠ ଲୀଳା ହେଉଛି ବାଲ୍ୟ ଲୀଳା, ଏ ବୃନ୍ଦାବନ ଲୀଳା। ବୃନ୍ଦାବନିକର ଲୀଳା ଧରି ଗୋପବେଶ, ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ। ଭଗବାନଙ୍କ ଯେଉଁ ବୃନ୍ଦାବନ ଲୀଳା କେହି ଅନ୍ତ ପାଇପାରିବେ ନାହିଁ। ଦେବକୀ ବସୁଦେବ ଭଗବାନ ସେ ଲୀଳାକୁ ଦେଖିପାରିନଥିଲେ, ତେଣୁ ଭଗବାନ ଯେତେବେଳେ ଦ୍ୱାରକାରେ ଲୀଳା କରୁଥିଲେ ସେତେବେଳେ ତାଙ୍କ ରାଣୀମାନେ ଚାହୁଁଥିଲେ ମଧ୍ୟ ଜାଣିବା ପାଇଁ ଭଗବାନ କି ଲୀଳା କରିଥିଲେ ବୃନ୍ଦାବନରେ, କାରଣ ଭଗବାନ ଦ୍ୱାରକାରେ ସବୁବେଳେ ବୃନ୍ଦାବନକୁ ଭାଳି ହୁଅନ୍ତି, ଗୋପୀ ରାଧା ଏଇଭଳି ଭାବରେ ରୁକ୍ମିଣୀକୁ ରାଧା ବୋଲି କୁହନ୍ତି, ସମ୍ବୋଧନ କରନ୍ତି, ଏସବୁ କଥା ରହିଛି। ତେଣୁ ରାଣୀମାନେ ଚାହିଁଲେ ଜାଣିବା ପାଇଁ ଭଗବାନଙ୍କ ଏଇ ଯେଉଁ ବୃନ୍ଦାବନ ଲୀଳା କ'ଣ କରିଥିଲେ ସିଏ, ତେଣୁ ସେଠି ଥିଲେ ରୋହିଣୀ ମା ଥିଲେ, ତେଣୁ ରୋହିଣୀ ମା ଦ୍ୱାରକାର ଗୋଟେ ବିରାଟ ହଲ୍ରେ 16,108 ରାଣୀଙ୍କୁ ଏଇ ଜ୍ଞାନ ଏଇ କଥା କହୁଛନ୍ତି, ଶିକ୍ଷା ଶିକ୍ଷା ବା ଏଇ ଭଗବାନଙ୍କ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ବର୍ଣ୍ଣନା କରୁଛନ୍ତି, ଦ୍ୱାର ନିକଟରେ ରହିଛନ୍ତି କିଏ ନା ସୁଭଦ୍ରା, କାରଣ ଭଗବାନଙ୍କ ଲୀଳା କହିବା ମାନେ ଭଗବାନ ଆସି ପହଞ୍ଚିଗଲେ ପହଞ୍ଚିଯିବେ, ଆମେ ଭଗବାନ କଥା କହୁଛେ ମାନେ ଭଗବାନ ଏଠି ରହିଛନ୍ତି, ତାଙ୍କ କଥା ମାଧ୍ୟମରେ ଭଗବାନ ରହିଛନ୍ତି। ତେଣୁ ଇଏ ସୁଭଦ୍ରା ଦ୍ୱାର ଦେଶରେ ରହିଲେ ତାଙ୍କୁ ଭିତରକୁ ଆଲାଉ କରିବେ ନାହିଁ, ତେଣୁ ଏଇଭଳି ଭାବରେ ରୋହିଣୀ ମା ଯେତେବେଳେ ଭଗବାନ କଥା କହୁଛନ୍ତି ବୃନ୍ଦାବନ ଲୀଳା କହୁଛନ୍ତି, ଭଗବାନ ଆସି ପହଞ୍ଚିଗଲେ କୃଷ୍ଣ ଏବଂ ବଳରାମ। ଆମେ ଦେଖୁଛେ ଜଗନ୍ନାଥ ବଳଦେବ ସୁଭଦ୍ରା, ସେଇଭଳି ଭାବରେ ସେ ଆସି ପହଞ୍ଚିଗଲେ କୃଷ୍ଣ ଏବଂ ବଳରାମ ଗୋଟେ ଦୁଇପଟେ ରହିଗଲେ, ଏବଂ ତାଙ୍କର ଏ କଥା ଶୁଣିକିରି ତାଙ୍କର ଅଷ୍ଟସାତ୍ତ୍ୱିକ ଭାବ ଜାତ ହେଲା, ମହାଭାବ କୃଷ୍ଣଙ୍କର ମହାଭାବ ହେଉଛି ଜଗନ୍ନାଥ, ସେଇ ଜଗନ୍ନାଥ ରୂପରେ ସେ ପ୍ରକାଶିତ ହେଲେ। ତେଣୁ ଏହି ସମୟରେ ନାରଦ ମୁନି ଯେତେବେଳେ ଆସି ପହଞ୍ଚିଗଲେ ଭଗବାନ ତାଙ୍କର ନିଜ ରୂପକୁ ପୁଣି ଫେରି ଆସିଲେ, କିନ୍ତୁ ନାରଦ ମୁନି ଭଗବାନଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଏଇ ଯେଉଁ ରୂପ ମୁଁ ଦେଖିଲି ଆପଣଙ୍କର, ଏଇ ରୂପ ବହୁତ ଭଗବାନଙ୍କର ଭକ୍ତ ପ୍ରତି ଦୟା, ଭଗବାନ ଭକ୍ତଙ୍କ ପ୍ରତି ଦୟା, ସେଥିପାଇଁ ଏଇ ରୂପ ଧାରଣ କରିଛନ୍ତି ଭଗବାନ ଜଗନ୍ନାଥ। ତେଣୁ ଜଗନ୍ନାଥ ଏହି ରୂପରେ ଲୋକମାନେ ଆପଣଙ୍କୁ ପୂଜା କରିବେ, ଭଗବାନ ସେଟାକୁ ତଥାସ୍ତୁ କଲେ, ସ୍ୱୀକାର କଲେ। ସେଥିପାଇଁ ନୀଳାଚଳ ଧାମରେ ଜଗନ୍ନାଥ ଧାମରେ ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପୂଜିତ ହେଉଛନ୍ତି। ନୀଳାଦୃ ଶଙ୍ଖ ମଧ୍ୟ ଶତଦଳ କମଳେ ରତ୍ନ ସିଂହାସନସ୍ଥ ସର୍ବାଳଙ୍କାର ରୁଚିତ ନବଘନ ରୁଚିରଂ ସଂଯୁକ୍ତ ଚାକ୍ରଜୟଣ ଭଦ୍ରାୟ ଭାମଭାଗେ ରଥଚୂର୍ଣ୍ଣଯୁକ୍ତ ବ୍ରହ୍ମରୁଦ୍ରେନ୍ଦ୍ର ବନ୍ଧ୍ୟମ ବେଦାନାଂ ସାରମେକଂ ସକଳ ଗୁଣଯୁକ୍ତ ବ୍ରହ୍ମଦାରୁଂ ସରାମି ସ୍ମରାମି। ଦାରୁରେ ଭଗବାନ ନିର୍ମିତ ହେଇଛନ୍ତି, ସେ ଭଗବାନ ଦାରୁରେ ନିର୍ମିତ ହେଲେ ମଧ୍ୟ ସେ ଭଗବାନ, ତାଙ୍କର ଭକ୍ତଙ୍କର ପ୍ରାର୍ଥନାରେ ସେ ଆଜି ଦାରୁ ବ୍ରହ୍ମ ରୂପରେ ଭଗବାନ ନୀଳାଚଳ ଧାମରେ ପୂଜିତ ହେଉଛନ୍ତି। ନୀଳାଚଳ ନିବାସ ଆୟ ନିତ୍ୟ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଭାଙ୍ଗ ଜଗନ୍ନାଥ ଆୟ ତେ ନମଃ। ଜଗନ୍ନାଥ ଷ୍ଟକମ୍ ରହିଛି, ମହାପ୍ରଭୁ ସବୁଦିନ ପ୍ରାର୍ଥନା କରୁଥିଲେ ଭଗବାନ ଜଗନ୍ନାଥ, ଯଦିଓ ସେଇ ଭଗବାନ, ସେଇ ଭଗବାନ ଜୟ ଗୌର ସେଇ କୃଷ୍ଣ ଜୟ ଜଗନ୍ନାଥ। କିନ୍ତୁ ଏହିଭଳି ଭାବରେ ନନ୍ଦଗୋପ କୁମାର ଆୟ ଗୋବିନ୍ଦ ଆୟ ନମ ନମ ଗୋବିନ୍ଦ, କିଭଳି ଭାବରେ ସେ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ, ଏଇ ଗାଭୀମାନଙ୍କ କଥା ଏଠି ଚାଲିଛି, ଗୋବିନ୍ଦାୟ ନମ ନମ କୁହନ୍ତି ଦେଇ ଭଗବାନଙ୍କୁ ସେଇଭଳି ଭାବରେ ସ୍ତୁତି କରୁଥିଲେ। ତେଣୁ ବ୍ରାହ୍ମଣ ଦେବ ସେ ହେଉଛନ୍ତି ବ୍ରାହ୍ମଣ, ବ୍ରାହ୍ମଣମାନଙ୍କର ହିତ କରିବା ପାଇଁ ଆସୁଛନ୍ତି ଭଗବାନ, ବ୍ରାହ୍ମଣମାନେ ହେଉଛନ୍ତି ମୁଖ୍ୟ, ଏ ସମାଜର ମୁଖ୍ୟ ହେଉଛନ୍ତି ବ୍ରାହ୍ମଣମାନେ, ସେମାନେ ସେମାନେ ଜ୍ଞାନ ପ୍ରଦାନ କରିବେ। ଏବଂ ପ୍ରଭୁପାଦ ମହାରାଜ କହନ୍ତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏମାନେ ହେଉଛନ୍ତି 4 ବର୍ଣ୍ଣ ଯେଉଁ ରହିଛନ୍ତି, ଏମାନେ ହେଉଛନ୍ତି କ'ଣ ନା ଏଇ ସମାଜରେ, ସମାଜ ଯଦି ଏଇଭଳି ଭାବରେ ରହିବ ବର୍ଣ୍ଣାଶ୍ରମ ଧର୍ମ ଗ୍ରହଣ କରିକି ସମାଜ ଯଦି ଚାଲିବ ତାହେଲେ ସମାଜର ମଙ୍ଗଳ ହେବ। ବର୍ତ୍ତମାନ କଳି ଯୁଗରେ ବ୍ରାହ୍ମଣ କେହି ନାହାନ୍ତି, ସମସ୍ତେ ଶୂଦ୍ର। ସେଥିପାଇଁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି, ଆମ ଶରୀରକୁ ସେ ତୁଳନା କରିଛନ୍ତି, ଏଇ ଚାରିବର୍ଣ୍ଣ ସହିତ ତୁଳନା କରିଛନ୍ତି। ଆମର ମସ୍ତକ ବ୍ରାହ୍ମଣର କାର୍ଯ୍ୟ କରୁଛି, ଆମର ଦୁଇଟି ହାତ ଯେଉଁ ରହିଛି ଏ କ୍ଷତ୍ରିୟର କାର୍ଯ୍ୟ କରୁଛି, ଆମର ଯେଉଁ ରହିଛି ପେଟ ରହିଛି ଉଦର ରହିଛି ଇଏ ବୈଶ୍ୟର କାର୍ଯ୍ୟ କରୁଛି, ଏବଂ ଆମର ଯେଉଁ ପାଦ ରହିଛି ଏ ଶୂଦ୍ରର କାର୍ଯ୍ୟ କରୁଛି। ଆମ ଶରୀରରେ ଗୋଡ଼ କଟିଗଲେ ଆମେ ବଞ୍ଚିପାରିବା, ହାତ କଟିଗଲେ ବଞ୍ଚିପାରିବା, କିନ୍ତୁ ଯଦି ମସ୍ତକ କଟିଯିବ ଆମେ ମୃତ୍ୟୁବରଣ କରିବା, ଆମେ ବଞ୍ଚିପାରିବା ନାହିଁ। ସେଇଭଳି ଭାବରେ ସମାଜରେ ଯଦି ବ୍ରାହ୍ମଣ ନାହାନ୍ତି ତାହେଲେ ସେ ସମାଜ କ'ଣ ନରକକୁ ଗତି କରୁଛନ୍ତି। ବ୍ରାହ୍ମଣମାନେ କହିବେ ଏଇ ଏଇ ରାସ୍ତାରେ ଚାଲ, ବ୍ରାହ୍ମଣ ଆମର ପ୍ରଭୁପାଦ ମହାରାଜ କହନ୍ତି ଆମର ଇସ୍କନ ହେଉଛି କ'ଣ ନା ଅନ୍ଧ କଞ୍ଜ ନ୍ୟାୟ, ଆମେ ହେଉଛେ ଆମେ ଏ ଯେଉଁ ପାଶ୍ଚାତ୍ୟ ଜଗତର ଇଏରେ ସେମାନେ ସବୁ ଶାସନ କରିକିରି ଆମକୁ ଛୋଟା କରିଦେଇଛନ୍ତି ବା ପଙ୍ଗୁ କରିଦେଇଛନ୍ତି। ପାଶ୍ଚାତ୍ୟ ଜଗତର ଲୋକମାନଙ୍କର ଏତେ ପ୍ରାଚୁର୍ଯ୍ୟ ରହିଛି, ସେ ଧନ ପ୍ରାଚୁର୍ଯ୍ୟରେ ସେମାନେ ଅନ୍ଧ ହୋଇଯାଇଛନ୍ତି, ଅନ୍ଧ ବାଟ ଚାଲିପାରିବ ନାହିଁ ଏବଂ ପଙ୍ଗୁ ମଧ୍ୟ ବାଟ ଚାଲିପାରିବ ନାହିଁ, କିନ୍ତୁ ଅନ୍ଧପକୁ ମିଶିଗଲେ ଚାଲିପାରିବେ। ଅନ୍ଧ ଉପରେ ଯଦି ପଙ୍ଗୁ ବସିବ ସେ ତାକୁ ବାଟ ବୋଧେ ଏପଟେ ଚାଲ ଏପଟେ ଚାଲ ଏପଟେ ଚାଲ। ଏଇଭଳି ଭାବେ ଆମର ଇସ୍କନ ହେଉଛି ଅନ୍ଧ ପଙ୍ଗୁ ନ୍ୟାୟ, ପାଶ୍ଚାତ୍ୟ ଜଗତ ଯେଉଁ ପ୍ରାଚୁର୍ଯ୍ୟ ରହିଛି ଏବଂ ଆମର ଯେଉଁ ସଂସ୍କୃତି ରହିଛି ଆମର ଯେଉଁ ଜ୍ଞାନ ରହିଛି ଏଇ ଦୁଇଟା ମିଶିକିରି ଇସ୍କନ ଆଜି ସାରା ପୃଥିବୀରେ ଏ ଇସ୍କନ ପ୍ରସାର ଲାଭ କରିଛି ଏବଂ ଏହି ପ୍ରସାର 10,000 ବର୍ଷ ଧରି ଚାଲିବ। ଏଣୁ ବ୍ରାହ୍ମଣ ଦେବ ବ୍ରାହ୍ମଣମାନଙ୍କର ସୁରକ୍ଷା ବହୁତ ଜରୁରୀ, ଏଇଟା ଲୋକମାନେ ଜାଣନ୍ତି ନାହିଁ। ଲୋକମାନେ କ'ଣ ବିଦ୍ୱାନ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଲୋକମାନଙ୍କ କଥା କ'ଣ କହିବା। ବ୍ରାହ୍ମଣ କହିଲେ ବ୍ରାହ୍ମଣ କୂଳରେ ଯିଏ ଜାତ ହୋଇଛନ୍ତି ସେ ବ୍ରାହ୍ମଣ ତାହା ନୁହଁ, ଯାହାର ବ୍ରାହ୍ମଣର ଜ୍ଞାନ ରହିଛି, ତେଣୁ ଭଗବାନ ବ୍ରାହ୍ମଣମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ବ୍ରାହ୍ମଣ ଦେବାୟ ବୋଲି କୁହାଯାଏ, ନମ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ, ତେଣୁ ଏଠି ମଧ୍ୟ ସେ କହୁଛନ୍ତି ବ୍ରାହ୍ମଣ୍ୟ ଦେବ, ସିଏ ଧର୍ମାତ୍ମା, ସିଏ ହେଉଛନ୍ତି ଧର୍ମ, ସ୍ୱୟଂ ଧର୍ମ, ସିଏ ସ୍ୱୟଂ ଧର୍ମ, ସିଏ ଯାହା କହିବେ ତାହା ଧର୍ମ। ଏମିତିକି ଯେଉଁ ଧର୍ମରାଜ ରହିଛନ୍ତି କିଏ ଯମରାଜ, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଧର୍ମରାଜଙ୍କ ଦୂତମାନେ ଜାଣିପାରିଲେଣି ଧର୍ମ କ'ଣ ଅଜାମିଳ ପ୍ରସଙ୍ଗରେ। ତେଣୁ ଯେତେବେଳେ ସେମାନେ ନେବା ପାଇଁ ବସିଛନ୍ତି ଅଜାମିଳକୁ ଜମ ପାସ୍ ପକାଇକିରି, ସେହି ସମୟରେ ସେ ତାର ପୁତ୍ରକୁ ଡାକିଲା, ନାରାୟଣ ଆୟ, ପୁତ୍ର ଯେତେବେଳେ ଡାକିଦେଲା ସେହି ସମୟରେ ନାରାୟଣଙ୍କର ଦୂତମାନେ ଆସିଗଲେ, 4 ଜଣ ଦୂତମାନେ ଆସିଗଲେ ଏବଂ ଆସିକିରି ସେ ଯମରାଜଙ୍କର ଯେଉଁ ପାସ୍ ରହିଛି ତାକୁ କାଟିଦେଲେ ଏବଂ ଯମରାଜଙ୍କ ଦୂତମାନେ ଏବଂ ବିଷ୍ଣୁଙ୍କର ଦୂତମାନ ଭିତରେ ଆଲୋଚନା ଚାଲିଲା କ'ଣ ଧର୍ମ। ଏ ଭଗବତ ଗୀତା ମଧ୍ୟ ଧର୍ମ, ଧର୍ମ ସମ୍ବନ୍ଧ ମହାବୟୁ ଭଗବତ ଗୀତାରେ ଭଗବାନ କହିଲେ କ'ଣ ଅଦେଶ୍ୟ ଚଜଇମଂ ଧର୍ମ ସମ୍ବାଦ ମହାବୟୋ ଜ୍ଞାନ ଯଜ୍ଞେନ ତେନା ମିଷ୍ଟ ସା ମିତି ମେମତି। ଭଗବତ ଗୀତାର ଜ୍ଞାନ, ଭଗବତ ଗୀତାର କ'ଣ ନାଇଁ ଅର୍ଜୁନ ଏବଂ ଭଗବାନ ଭିତରେ ଧର୍ମ ସମ୍ବାଦ। ଆଜିକାଲି ଯୁଗରେ ବର୍ତ୍ତମାନ ବାଜିର ବର୍ତ୍ତମାନ ସମୟରେ ବହୁତ ଲୋକ ବହୁତ ସମ୍ବାଦ ଶୁଣୁଛନ୍ତି, କେଉଁଠି ୟୁକ୍ରେନରେ ରଷିଆରେ କ'ଣ ହେଲା, କେତେ ଲୋକ ମଲେ, କେତେ କ'ଣ କଲେ, ଏଇସବୁ ଶୁଣୁଛନ୍ତି ବା ଅନ୍ୟ ସବୁ ସମ୍ବାଦ ଶୁଣୁଛନ୍ତି, କିନ୍ତୁ ଧର୍ମ ସମ୍ବାଦ କେତେ ଜଣ ଶୁଣୁଛନ୍ତି? ଯେଉଁମାନେ ବହୁତ ଭାଗ୍ୟବାନ ସେମାନେ ହିଁ ଧର୍ମ ସମ୍ବାଦ ଶୁଣିବେ। ଭଗବତ ଗୀତା ଏଭଳି ରହିଛି ଶାସ୍ତ୍ର, କେବଳ ଯେଉଁମାନେ ଅଧ୍ୟୟନ କରିବେ ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରିବେ। ଏ ଧର୍ମଟା କ'ଣ ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ଧର୍ମରାଜଙ୍କ ଦୂତମାନେ ମଧ୍ୟ ଜାଣିପାରିଲେ ନାହିଁ। ତେଣୁ ଯାଇକରି ସେ ପଚାରିଲେ, ଧର୍ମରାଜଙ୍କୁ ପଚାରିଲେ, ଯମରାଜ ହୁଅନ୍ତୁ ଧର୍ମରାଜ, ତାଙ୍କୁ ପଚାରିଲେ ଏଇଭଳି ଘଟଣା ହେଲା, ଧର୍ମଟା କ'ଣ, ଧର୍ମଟା କ'ଣ? ତେଣୁ ଧର୍ମରାଜ ତାଙ୍କୁ କହୁଛନ୍ତି, ଧର୍ମକୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ କହିଲେ ଭଗବାନ ଯାହା କହିବେ ସେଇଟା ହେଉଛି ଧର୍ମ, ନା ବି ବିଦୁ ରୋଷେଇ ନା ବି ଦେବା, ଋଷିମାନେ ବା ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ, ନା ସିଦ୍ଧ ମୁଖ୍ୟା ଅସୁର ମନୁଷ୍ୟା, ସିଦ୍ଧମାନେ ଜାଣିପାରନ୍ତି ନାହିଁ, ଅସୁରମାନେ ଜାଣିପାରନ୍ତି ନାହିଁ, ମନୁଷ୍ୟମାନଙ୍କ କଥା କ'ଣ କହିବା, ସିଦ୍ଧ ଚାରଣ ଦା ଏଇସବୁ ରହିଛି କିଏ, ସେମାନେ କିଏ ଜାଣିବେ, ଭଗବାନ ଯାହା କହିବେ ସେଇଟା ହେଉଛି ଧର୍ମ, ତେଣୁ ଅନ୍ୟମାନେ ଜାଣିପାରନ୍ତି, ମହାଜନମାନେ ହିଁ ଜାଣିପାରିବେ। ଯମରାଜ କହିବାର ଉଦ୍ଦେଶ୍ୟ ସେ ଜଣେ ମହାଜନ, ମହାଜନ ଜାଣନ୍ତି। ଯମରାଜ ଦୂତମାନଙ୍କୁ ସେ ନୂତନ ଭାବରେ ଜ୍ଞାନ ଦେଲେ, ସେମାନଙ୍କୁ ଆଣିବ जिह्वान भक्ति भगवत गुण नाम ध्येयम् चेतस्तन स्मरति तच्चरणारविन्दम् कृष्णो न नमति जच्छिरये कदापि तानन्यधम् असतो विष्णुकृतान्। ସେଇମାନଙ୍କୁ ମୋ ପାଖକୁ ଆଣିବ ଯାହାର ଜିହ୍ୱାରେ ଭଗବାନଙ୍କ ନାମ ଉଚ୍ଚାରଣ ହେଉନାହିଁ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଦେଇ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଜିହ୍ୱା ଜୀବନ ସାରା ଗୋଟିଏ ଦିନ ନା ଥରେ ନା ଜୀବନରେ ଦିନକର ଥରେ ନା ଜୀବନରେ ଥରେ ଏସବୁ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି। ଜୀବନ ସାରା ଯଦି ଗୋଟିଏ ଥର ଉଚ୍ଚାରଣ କରିଛି ତାକୁ ଆଣିବ ନାହିଁ ମୋ ପାଖକୁ। ଜୀବନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟ। ଆପଣମାନେ ଯେ ଥରେ ଭଗବାନ ନାମ ନେଲେ ଆପଣ ଆଉ ଜମ ପାଖକୁ ଯିବେ ନାହିଁ, ଯମରାଜ ପାଖକୁ ଯିବେ ନାହିଁ। ଭଗବାନ ଯମରାଜ ନିଜେ କହୁଛନ୍ତି ତାଙ୍କୁ ମୋ ପାଖକୁ ଆଣିବ ନାହିଁ, ତାଙ୍କର ଅଲଗା ସ୍ଥାନ ରହିଛି। ଜୀବନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତସ୍ଥନ ସ୍ମରଦିତ ଚରଣାରବିନ୍ଦମ୍। ଯମରାଜ ଦୂତମାନେ କହିଲେ ପ୍ରଭୁ ଯେଉଁମାନଙ୍କର ଜିହ୍ୱା ନାହିଁ ସେମାନେ କ'ଣ ତାକୁ କହନ୍ତି ମୁକ, ସେମାନେ କଥା କହିପାରିବେ ନାହିଁ ନା, କଥା ନ କହିପାରିଲେ କ'ଣ ସେମାନେ ଚିନ୍ତା କରିପାରିବେ ନା ସ୍ମରଣ କରିପାରିବେ। ତେଣୁ ଦେଖ ସିଏ ତାଙ୍କର ମନରେ ମୋତେ ଚିନ୍ତା କରିଛନ୍ତି ନା ନାହିଁ, ଯଦି ମନରେ ମୋତେ ଚିନ୍ତା କରିଛନ୍ତି ତାକୁ ଆଣିବ ନାହିଁ। କେତସ୍ଥନ ସ୍ମରତି ଚରଣାରବିନ୍ଦମ୍ କୃଷ୍ଣ ନ ନମନ୍ତି ଚିର ଏକଦାପି। ଭଗବାନ ପାଦ ପଦ୍ମରେ ନିଜ ଶିରକୁ ବା ମସ୍ତକୁ ଯଦି ନୁଆଉ ନାହାନ୍ତି ଗୋଟିଏ ଥର, ଏକଦୈବି ଏକଦୈବି କହିଲେ ଏ ଜୀବନ ସାରା ଭିତରେ ଗୋଟିଏ ଥର, ତାହେଲେ ତାଙ୍କୁ ମୋ ପାଖକୁ ଆଣିବ। ତେଣୁ ଯମରାଜଙ୍କୁ ଦୂତମାନେ ଭାବୁଛନ୍ତି ବୋଧେ ଆଉ ଏଭଳି କେହି ବ୍ୟକ୍ତି ନାହାନ୍ତି ନା, ବହୁତ ବ୍ୟକ୍ତି ରହିଛନ୍ତି ସେଭଳି ଭାବରେ ବହୁତ ଅସତ ବ୍ୟକ୍ତି ରହିଛନ୍ତି, ସେମାନଙ୍କୁ ମୋ ପାଖକୁ ଆଣିବ। ତେଣୁ ଇଏ ଏଇଭଳି ଭାବରେ ଏଠି କୁହାଯାଉଛି ବ୍ରହ୍ମଦେବ ଧର୍ମାତ୍ମା, ଭଗବାନ ହେଉଛନ୍ତି ଧର୍ମାତ୍ମା, ଭଗବାନ ଧର୍ମ ସ୍ଥାପନ କରନ୍ତି। ଭଗବତ ଗୀତାରେ ଭଗବାନ ଧର୍ମକୁ ସ୍ଥାପନ କରିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ। ଆଉ ଯେଉଁ ସବୁ ଧର୍ମ ଭଗବାନ ପ୍ରଥମେ କହିଲେ ସେସବୁ ଧର୍ମକୁ ତ୍ୟାଗ କରିବା ପାଇଁ କହିଲେ, ସେଇଟା ହେଉଛି ଶ୍ରେଷ୍ଠ ଧର୍ମ ନୁହଁ। ଶ୍ରେଷ୍ଠ ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କ ଶରଣରେ ଯିବା ଇଏ ହେଉଛି ପ୍ରକୃତ ଧର୍ମ। ଯେଉଁଠି ଭଗବତ ଗୀତା ଶେଷ ହେଇଛି ସେଠି ଭାଗବତ ଆରମ୍ଭ ହେଇଛି। ଭଗବତ ଗୀତା ଅନ୍ତିମରେ ଭଗବାନ ଏଇଟା କହିଲେ ମୋର ଶରଣରେ ଯାଅ, ଭାଗବତମର ଆରମ୍ଭରେ ସେ କଥା କୁହାଯାଉଛି, ସବି ପୁଂସାଙ୍କ ପର ଧର୍ମ। ତେଣୁ ଭଗବାନଙ୍କ ଶରଣରେ କେମିତି ଯିବା ନା, ଏଇ ଚାରୋଟି ଜିନିଷ କରିବା, କ'ଣ କ'ଣ ନା, ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ମୋତେ ଭକ୍ତ ମୋର ଭକ୍ତ ହୁଅ, ମତ ଯାହାଜି ମୋର ପୂଜା କର, ଏବଂ ମାଂ ନମସ୍କୃ, ଆଉ କିଛି ଯଦି ନ କରିପାରୁଛ ତାହେଲେ କେବଳ ଭଗବାନ ପ୍ରଣାମ କର। ଭଗବାନ କେବଳ ପ୍ରଣାମ କଲେ ସେ ହେଇଗଲା, ଭକ୍ତି ହେଇଗଲା, ଭଗବାନ ପାଖକୁ ଆମେ ଯିବା। ମା ଦୁଇଥର ଏ ଶ୍ଳୋକଟି କହିଲେ, ଏବଂ ଅଷ୍ଟାଦଶ ଅଧ୍ୟାୟରେ ଯେତେବେଳେ କହୁଛନ୍ତି ଏଇ ଶ୍ଳୋକଠୁ ସେତେବେଳେ କହୁଛନ୍ତି ସତ୍ୟନ୍ତେ, ଏଇଟା ସତ୍ୟ, ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି ପ୍ରତିଜ୍ଞାନେ, କାହିଁକି ନା ତୁମେ ମୋର ପ୍ରିୟ ପ୍ରିୟ ସିମେ, ଭଗବାନ ପ୍ରତିଜ୍ଞା କରି କହୁଛନ୍ତି। ଆଉ କ'ଣ କହିବେ ଭଗବାନ, କିଭଳି କହିବେ, କ'ଣ କରିବେ ଭଗବାନ ଆମକୁ ବିଶ୍ୱାସ ଦେବା ପାଇଁ କ'ଣ କରିବେ ଭଗବାନ। ତେଣୁ ବ୍ରହ୍ମଣ୍ୟ ଦେବା ଧର୍ମାତ୍ମା ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନ ଯୋଗୀ ଧର୍ମାତ୍ମା ରାଜନ୍ୟାନ ଅନୁଶିକ୍ଷାନ। ଭଗବାନ ଯେଉଁ କଥା କୁହନ୍ତି, ଯେଉଁ କାର୍ଯ୍ୟ କରନ୍ତି, ଏ ଆମକୁ ଶିକ୍ଷା ପ୍ରଦାନ କରନ୍ତି ଭଗବାନ, ବିଶେଷ ଭାବରେ ରାଜନ୍ୟାନ ରାଜାମାନଙ୍କୁ ଏଇ ଶିକ୍ଷା ପ୍ରଦାନ କରାଯାଉଛି। ରାଜାମାନେ ଯଦି ଏଇ ଶିକ୍ଷା ପ୍ରାପ୍ତ ହେବେ ତାହେଲେ ପ୍ରଜାମାନେ ସେଇ ରାଜାଙ୍କୁ ଅନୁସାରେ, ରାଜା ଯେଉଁଭଳି ଭାବରେ ନିୟମ କରିବେ ସେଇ ଅନୁସାରେ କାର୍ଯ୍ୟ କରିବେ। ରାଜାମାନେ ଯଦି ଆମର ଧର୍ମକୁ, ଆମର ଯେଉଁ ଭାରତବର୍ଷକୁ କୁହାଯାଉଛି ଏଇଟା କ'ଣ ନା ଧର୍ମନିରପେକ୍ଷ ରାଷ୍ଟ୍ର, ଆମର ଧର୍ମ ସହିତ କୌଣସି ସମ୍ବନ୍ଧ ନାହିଁ, ଆଉ ପ୍ରଜାମାନେ କ'ଣ ଧର୍ମ, ପ୍ରଜାମାନେ ମଧ୍ୟ ଧର୍ମନିରପେକ୍ଷ ହେବେ, ଆଉ କ'ଣ କ'ଣ ଧର୍ମ କ'ଣ ଆଚରଣ କରିବେ ସେମାନେ। ଆମର ତ ଯେଉଁମାନେ ମୁଖ୍ୟ ସବୁ ରହିଛନ୍ତି ରାଜା, ଯେଉଁମାନେ ମୁଖ୍ୟ ସବୁ ରହିଛନ୍ତି ସେମାନେ ସମ୍ବିଧାନ ପ୍ରଣୟନ କଲେ, ଧର୍ମ ନିରପେକ୍ଷ ରାଷ୍ଟ୍ର କରିଦେଲେ, ଧର୍ମ ନିରପେକ୍ଷ ହେଲେ ଧର୍ମ ସହିତ ଆମର କୌଣସି ସମ୍ବନ୍ଧ ନାହିଁ, ଏଇଭଳି ଭାବରେ କଥା। ତେଣୁ ଲୋକମାନେ ଆଜି ଅଧର୍ମ ଭାବରେ ରହିଛନ୍ତି, ଅଧର୍ମ ଅଧର୍ମଶୀଳତା ହୋଇକି ରହିଛନ୍ତି, ଅଧର୍ମଶୀଳ ସେ ସୁଦୁଃଖିତ ସେ, ତେଣୁ ସେପାଇଁ ବହୁତ ଦୁଃଖରେ ରହିଛନ୍ତି। ତେଣୁ ଆମର ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ବାବା ଆମେରିକାକୁ ଯାଇଥିଲେ, ଆପଣ ଦେଖିବେ ଡଲାରରେ ଲେଖାଯାଇଛି, ତା ପଛପଟେ ଲେଖାଯାଇଛି ଇନ୍ ଗଡ୍ ୱି ଟ୍ରଷ୍ଟ, ଭଗବାନଙ୍କ ଉପରେ ଆମେ ବିଶ୍ୱାସ କରୁଛୁ। ଡଲାରରେ ଆପଣ ଦେଖିବେ ସେ ରହିଛି, ଆମେରିକା ସରକାର ସେଇଟା ଲେଖିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଖ୍ରୀଷ୍ଟିଆନ ଲୋକମାନେ ବହୁତ ଅବଜେକ୍ସନ୍ କରୁଥିଲେ, ତେଣୁ ପ୍ରଭୁପାଦ ମହାରାଜ ତାଙ୍କୁ କହିଲେ ସେଇଟା ତୁମର ସରକାର ଏଇଟା କହିଛନ୍ତି, ଭଗବାନ ଉପରେ ତୁମେ ବିଶ୍ୱାସ କରୁଛନ୍ତି, ସରକାର ବିଶ୍ୱାସ କରୁଛନ୍ତି, ତାହେଲେ ଆମେ ସେଇ ଭଗବାନ ବିଷୟରେ କହୁଛେ, ତୁମେ ଭଗବାନ ବିଷୟରେ ଜାଣ, ଭଗବାନଙ୍କ ନାମ ଜାଣିଛ, ଯୀଶୁଖ୍ରୀଷ୍ଟ ତାଙ୍କର ରହିଛି ବାଇବେଲରେ ରହିଛି ହୋଲି ଦାଇ ବିନେ, ଭଗବାନଙ୍କ ନାମ ହେଉଛି ବହୁତ ପୁଣ୍ୟ, ବହୁତ ବହୁତ ପୁଣ୍ୟ ନାମ ଭଗବାନଙ୍କର ନାମ ହୋଲି ଦାଇ ବିନେ, କିନ୍ତୁ କ'ଣ ସେ ନାମ ସେଇଟା ସେ କହିନାହାନ୍ତି। ତେଣୁ ପ୍ରଭୁପାଦ ମହାରାଜ କହିଲେ ଯଦି ଭଗବାନଙ୍କ ନାମ ଜାଣିଛ ତାହେଲେ ତୁମ ନାମ ନିଅ, ଯଦି ନ ଜାଣିଛ ତାହେଲେ ଆମେ ଦେଉଛୁ ଏଇ ନାମଟି ଗ୍ରହଣ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ ଯେଉଁ ଶିକ୍ଷା ପ୍ରଦାନ କରିଥିଲେ ସେଇ ପରମ୍ପରାରେ ଆମେ ଏଇ ଶିକ୍ଷା ଦେଉଛେ, ପ୍ରଭୁପାଦ ମହାରାଜ ସେଇ ଶିକ୍ଷା ପ୍ରଦାନ କରିଛନ୍ତି, ଅଲଗା ଶିକ୍ଷା କିଛି ଦେଉନାହାନ୍ତି। ଏବଂ ଭଗବାନ କୃପାରୁ ମହାପ୍ରଭୁଙ୍କ କୃପାରୁ ଏଇ ଯେଉଁ ନାମ କୀର୍ତ୍ତନ, ଏଇ କଳିଯୁଗର ଯୁଗଧର୍ମ ନାମ କୀର୍ତ୍ତନ ଇଏ ପ୍ରସାର ଲାଭ କରିବ ଆସନ୍ତା 10,000 ବର୍ଷ ଧରିକିରି ଏଇ ନାମ କୀର୍ତ୍ତନ ପ୍ରସାର, କାରଣ ଇଏ ହେଉଛି ଯୁଗଧର୍ମ ନାମ କୀର୍ତ୍ତନ, କଳୌତ ଧରି କୀର୍ତ୍ତନାଥ ନାମ କୀର୍ତ୍ତନ, ଏଇ କୀର୍ତ୍ତନକୁ ଆମେ ପ୍ରଚାର କରୁଛେ ପ୍ରସାର କରୁଛେ ସାରା ପୃଥିବୀରେ, ଏ ପ୍ରସାରିତ ଲାଭ କରିବ। ତେଣୁ ଯେଉଁମାନେ ଯେଉଁମାନେ ବହୁତ ଭାଗ୍ୟବାନ ସେମାନେ ଏଇଟାକୁ ଗ୍ରହଣ କରିବେ। ଭାଗବତ 1:5 ସେଇଟା କୁହାଯାଇଛି, କୃଷ୍ଣ କ'ଣ କୃଷ୍ଣବର୍ଣ୍ଣ ତ୍ରିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ, ଖାଲି ମେଧସ କୁହାଯାଇନି, ଖାଲି ବୁଦ୍ଧିମାନ ବ୍ୟକ୍ତି କୁହାଯାଇନି, ଅତ୍ୟନ୍ତ ବୁଦ୍ଧିମାନ ଯେଉଁମାନେ ସେମାନେ କଳିଯୁଗରେ ଏଇ ଯେଉଁ ରହିଛି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, କାରଣ ଭଗବାନ ଆସିଥିଲେ କୃଷ୍ଣବର୍ଣ୍ଣ ଯାହାଙ୍କର ଚିହ୍ୱାରୁ ସବୁବେଳେ କୃଷ୍ଣ 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 ଉଚ୍ଚାରିତ ହେଉଥିଲା, ଏବଂ ତ୍ରିଷା କୃଷ୍ଣ ତାଙ୍କର ଶରୀରର ରଙ୍ଗ କିଭଳି ଭାବରେ ନା ଅକୃଷ୍ଣ, ଅକୃଷ୍ଣ କହିଲେ ଭଗବାନ ଚାରୋଟି ରଙ୍ଗରେ ଆସନ୍ତି, ଚାରି ଯୁଗରେ ଚାରୋଟି ରଙ୍ଗରେ ଆସନ୍ତି। ଏଇ ଯେଉଁ ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନ ନାମକରଣ କରୁଥିଲେ ସେତେବେଳେ ଏ କଥାଟି କହିଥିଲେ, ଆସନ୍ ବର୍ଣ୍ଣାଶ୍ରୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ସତା ପିହିତ ଇଦାନୀ କୃଷ୍ଣତାଙ୍ଗତା, ଭଗବାନ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣରେ ଆସିଥିଲେ ଏବଂ ତ୍ରେତା ଯୁଗରେ ରକ୍ତବର୍ଣ୍ଣରେ ଆସିଥିଲେ, ଇଦାନୀ କୃଷ୍ଣତାଙ୍ଗତା, ଇଦାନୀ କହିଲେ ଦ୍ୱାପର ଯୁଗରେ କୃଷ୍ଣବର୍ଣ୍ଣରେ ଭଗବାନ ଆସିଥିଲେ। ତେଣୁ ଆଉ ଗୋଟିଏ ବର୍ଣ୍ଣ ରହିଛି ସେଇଟା ହେଉଛି ପୀତବର୍ଣ୍ଣ, ତେଣୁ ଅକୃଷ୍ଣ କହିଲେ ପୀତବର୍ଣ୍ଣରେ ଭଗବାନ ଆସିବେ, ସେ ହେଉଛନ୍ତି ଗୌରବର୍ଣ୍ଣ, ସେ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ। କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ, ସେ ଯେଉଁ ଆସନ୍ତି ଏକୁଟିଆ ଆସନ୍ତି ନାହିଁ ଭଗବାନ, ତାଙ୍କର ଅଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଷଦ ସେ ତ ଆସନ୍ତି, ସେ କିଏ ନା ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ପ୍ରଭୁ, ଗଦାଧର ପଣ୍ଡିତ ଏବଂ ଶ୍ରୀବାସ ପଣ୍ଡିତ, ଏମାନେ ତାଙ୍କର ଅସ୍ତ୍ର ହେଉଛି ମହାମନ୍ତ୍ର, ହରେକୃଷ୍ଣ ମହାମନ୍ତ୍ର ତାଙ୍କର ଅସ୍ତ୍ର, ଏଇଭଳି ଭାବରେ ସେ ଆସନ୍ତି ଯଜ୍ଞ ଇଏ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରନ୍ତି, କଳିଯୁଗରେ ସଂକୀର୍ତ୍ତନ ଯଜ୍ଞକୁ ଆରମ୍ଭ କରନ୍ତି। ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ତେଣୁ ଆପଣମାନେ ଯେଉଁମାନେ ଏଇ ସଂକୀର୍ତ୍ତନ ଏଇ ଇସ୍କନ ଧାରାରେ ଯୋଗଦାନ କରିଛନ୍ତି ଆପଣ ବହୁତ ବୁଦ୍ଧିମାନ, ଅତ୍ୟନ୍ତ ଭାଗ୍ୟବାନ। ତେଣୁ ଏହିଭଳି ଭାବରେ ଆମର ଏ ଶ୍ଳୋକ ଟୀକାରେ ସନାତନ ଗୋସ୍ୱାମୀ କହୁଛନ୍ତି, ପରିଜନଂ କହିଲେ ଯାଦବାଦି ନିଜ ପରିବାର ବର୍ଗ, ଯାଦବ ବଂଶରେ ଯଦୁବଂଶରେ ଯେଉଁମାନେ ଆସନ୍ତି ତାଙ୍କୁ ଯାଦବ ବୋଲି କୁହାଯାଉଛି, ଭଗବାନ ଯାଦବ ବୋଲି କୁହାଯାଉଛି, କିନ୍ତୁ ଯଦୁବଂଶରେ ଅନେକ ରାଜା ଅନେକ ସବୁ ଆସିଛନ୍ତି, ପ୍ରସିଦ୍ଧ ବ୍ୟକ୍ତିମାନେ ସବୁ ଆସିଛନ୍ତି, ମଧୁ ବୃଷ୍ଣୀ ସାତ୍ୱତ ଅନ୍ଧକ ଏଇଭଳି ଭାବରେ ଅନେକ ସବୁ ଆସିଛନ୍ତି, ଏମାନେ ସବୁ ଯାଦବାନୀ ଯାଦବାଦି ନାମ, ଏଇସବୁ ସମସ୍ତେ ସେଠି ରୁଣ୍ଡ ହେଇଥିଲେ, ଏଇସବୁ ଘଟଣାକୁ ଦେଖୁଥିଲେ। ତେଣୁ ଯାଦବାଦୀ ଯାଦବାଦୀ ନିଜ ପରିବାର ବର୍ଗ, ଏ ଭଗବାନ ନିଜ ପରିବାର, କିଏ ତାଙ୍କର ଭାଇ, କିଏ ତାଙ୍କର ପୁତ୍ର, କିଏ ତାଙ୍କର, ଏହିଭଳି ଭାବରେ ସବୁ ରହିଛନ୍ତି ଭଗବାନଙ୍କର 16,108 ରାଣୀ, ସମସ୍ତଙ୍କର 10-10 ପୁତ୍ର, 161,000 ହେଇଗଲେଣି। ଏଭଳି ଭାବରେ ଭଗବାନଙ୍କର ପରିବାର ରହିଛି, ତେଣୁ ସେମାନେ ସବୁ ସେଇଠି ରୁଣ୍ଡ ହେଇଥିଲେ ପରିବାର ବର୍ଗ। ପ୍ରକର୍ଷଣ ପ୍ରକର୍ଷଣ ପ୍ରାହ ବୋଲି କୁହାଗଲା ନା, ପ୍ରକର୍ଷଣ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ନ୍ୟାୟ ପ୍ରମାଣାଦି ଦର୍ଶନେ ନାହ, ନ୍ୟାୟ ପ୍ରମାଣ ଦେଉଛନ୍ତି, ଏ ନ୍ୟାୟ ଦେଉଛନ୍ତି କି ନୃଗଙ୍କର ନ୍ୟାୟ ଦେଉଛନ୍ତି। ନୃଗଙ୍କର ଅବସ୍ଥା ଏଇଭଳି ଭାବରେ ହେଇଥିଲା, ତେଣୁ ଆମର ଅବସ୍ଥା ମଧ୍ୟ ସେଇଭଳି ଭାବ ହବ, ନ୍ୟାୟ ପ୍ରମାଣ ଆଦି ପ୍ରମାଣ ଦେଉଛନ୍ତି, ଦର୍ଶନ ନାହ। ଏଇଟା ଦେଖୁଛନ୍ତି ଲୋକମାନେ, ଦେଖିଲେ ଯାଦବମାନେ ସବୁ ଦେଖିଲେ, କାହିଁକି ନା କିମର୍ଥମ୍, ଏଇଟା କାହିଁକି ଲୀଳାଟି ଭଗବାନ କଲେ ନା, ରାଜନ୍ୟାନ, ରାଜନ୍ୟାନ ଶବ୍ଦରେ ସନାତନ ଗୋସ୍ୱାମୀ ସର୍ବକ୍ଷତ୍ରିୟା, ଯେତେ କ୍ଷତ୍ରିୟ ବ୍ୟକ୍ତି ଅଛନ୍ତି, କ୍ଷତ୍ରିୟ ବ୍ୟକ୍ତିମାନେ ସେମାନେ ସବୁ ମୁଖ୍ୟ, ତେଣୁ ସର୍ବକ୍ଷତ୍ରିୟାନ ଅନୁଶିକ୍ଷାନ, ଏଇଟା ଶିକ୍ଷା ପ୍ରଦାନ କରିବେ ରାଜାମାନେ। ଏଇ ଶିକ୍ଷା କ'ଣ, ରାଜାମାନେ ଯଦି ଏଇସବୁ ନ ଚଳିବେ ତାହେଲେ ପୁଣି ଭଗବାନ ହତ୍ୟା କରିବେ। ପରଶୁରାମ ଯେଭଳି ଭାବରେ କରିଥିଲେ, 21 ବାର ନିକ୍ଷେତ୍ର କରିଥିଲେ, କାରଣ ସେମାନେ ଏଇଟାକୁ ଶିଖିଲେ ନାହିଁ, ଧର୍ମ ଅନୁସାରେ କାର୍ଯ୍ୟ କଲେ ନାହିଁ, ତେଣୁ ଭଗବାନ ଆସିଲେ, ପରଶୁରାମ ଆସିକରି 21 ବାର ପୃଥିବୀକୁ ନିକ୍ଷେତ୍ର କରିଦେଲେ। ତେଣୁ ଏ ଶିକ୍ଷା ଦିଆଯାଉଛି ସେମାନେ, ଏବଂ ସୁ ଆଚରଣ, ଭଗବାନ ଖାଲି ଯେ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ଅଲଗା ଭାବରେ ଆଚରଣ କରୁଛନ୍ତି ତାହା ନୁହଁ, ସେ ମଧ୍ୟ ସେଇଭଳି ଭାବରେ ଆଚରଣ କରୁଛନ୍ତି, ତାଙ୍କ ଆଚରଣରୁ ମଧ୍ୟ ଆମେ ଶିକ୍ଷା କରିପାରିବା। ସୁ ଆଚରଣ ଶିକ୍ଷିତାନ ଅପି, ନିଜ ନିଜ ଆଚରଣରେ ଶିକ୍ଷା ଦେଇକରି ମଧ୍ୟ ସେ ନୃଗ ଦୃଷ୍ଟାନ୍ତେନ ପୁନଶ୍ଚ ଶିଖେଇତୁମ, ଏ ନୃଗଙ୍କର ଦୃଷ୍ଟାନ୍ତ ମାଧ୍ୟମରେ ଆମକୁ ଶିକ୍ଷା ଦେଉଛନ୍ତି, ପୁନଶ୍ଚ ଶିଖାଇତୁମ ଇତି ଅର୍ଥ, ଆର ଅର୍ଥ ହେଉଛି ଏଇଭଳି ଭାବେ ସନାତନ ଗୋସ୍ୱାମୀ କହୁଛନ୍ତି। କାହିଁକି ନା ଯତୋ ଧର୍ମାତ୍ମା, ଧର୍ମାତ୍ମା ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ଧର୍ମ ସ୍ୱରୂପ, ସେ ହେଉଛି ଧର୍ମ, ସେ ସ୍ୱୟଂ ଧର୍ମ, ଧର୍ମ ସ୍ୱରୂପ, ତାଙ୍କର ସବୁକିଛି ଧର୍ମ, ସେ ଯାହା କହିବେ, ଯାହା ଚାଲିଲେ ସେଇଟା ହେଉଛି ଧର୍ମ, ସେଇଟା କଥା କହିଲେ ଧର୍ମ, ଯାହା କାର୍ଯ୍ୟ କଲେ ସେ ଧର୍ମ, ସବୁକିଛି ଧର୍ମ, ଧର୍ମ ସ୍ୱୟଂ ମୂର୍ତ୍ତିମନ୍ତ ଧର୍ମ, ସିଏ ଭଗବାନ ଧର୍ମ ସିଏ, ତେଣୁ ସେଇ ଭଗବାନ ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନ ଶବ୍ଦର ଅର୍ଥ ହେଉଛି ସର୍ବ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଏମିତି କିଛି ନାହିଁ ତାଙ୍କ ପାଖରେ ଲ୍ୟାକିଂ, ଏଇଟା ନାହିଁ ତାଙ୍କ ପାଖରେ, ନା ସବୁକିଛି ଐଶ୍ୱର୍ଯ୍ୟ, ସବୁଥିରେ ସେ ପୂର୍ଣ୍ଣ। ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ, ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ, ଇଏ ହେଉଛି କ'ଣ ଉପନିଷଦର ମନ୍ତ୍ର, ପୂର୍ଣ୍ଣ ସେ, ଆମେ ଆମ ଆମେ ପୂର୍ଣ୍ଣ ବିଷୟରେ ଧାରଣା ନାହିଁ, କାରଣ ଆମେ ଅପୂର୍ଣ୍ଣ, ଆମେ ପୂର୍ଣ୍ଣଙ୍କ ସହିତ ଯୁକ୍ତ ନ ହେଇଥିବାରୁ ଆମେ ଅପୂର୍ଣ୍ଣ ହେଇକି ରହିଛେ, ଆମେ ଯେତେବେଳେ ଭଗବାନ ପୂର୍ଣ୍ଣଙ୍କ ସହିତ ଯୁକ୍ତ ହେଇଯିବା ଆମେ ମଧ୍ୟ ପୂର୍ଣ୍ଣ ହେଇଯିବା, ତେଣୁ ସବୁ ଐଶ୍ୱର୍ଯ୍ୟ ସେ ଆମେ ମଧ୍ୟ ପ୍ରାପ୍ତ ହେଇଯିବା, ଭଗବାନ ଯେଉଁଭଳି ଭାବରେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଆମେ ତାଙ୍କ ସହିତ ଯୁକ୍ତ ହେଇଗଲେ ଆମେ ମଧ୍ୟ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ ହେଇଯିବା। ଭଗବାନ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ସର୍ବୈଶ୍ୱର୍ଯ୍ୟ ପରିପୂର୍ଣ୍ଣ। ଏବଂ କୃଷ୍ଣ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି, ଆର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କର ଭାବ ହେଉଛି କ'ଣ ନା, ମୁନି ନାମ ଅପି ବିଚିତାକର୍ଷକ, ମୁନିମାନେ ମଧ୍ୟ ସେଇଠି ଥିଲେ, କାରଣ ଭଗବାନଙ୍କ ପାଖରେ ସବୁ ସେ ରହନ୍ତି, ଭଗବାନ ଛାଡ଼ି କୁହାଯାଆନ୍ତି ନାହିଁ, ସେଠି ମଧ୍ୟ ମୁନିମାନେ ଆସି ପହଞ୍ଚି ଯାଇଛନ୍ତି, ତେଣୁ ଏ କୃଷ୍ଣ ଶବ୍ଦର ଅର୍ଥରେ ସନାତନୀ ଗୋସ୍ୱାମୀ କହୁଛନ୍ତି ଚିତା, ମୁନି ନାମ ଅପି ଚିତାକର୍ଷକ, ଅନ୍ୟମାନଙ୍କ କଥା କ'ଣ କହିବା, ମୁନିମାନେ କହିଲେ ସେମାନେ ହେଉଛନ୍ତି ମନନଶୀଳ ଆତ୍ମାରାମ, ସେମାନେ ଆତ୍ମାରାମ କହିଲେ ସେମାନେ ଆଉ କୌଣସି ପଶୁପତି ଆକର୍ଷିତ ହୁଅନ୍ତି ନାହିଁ, ଆତ୍ମାରାମ ଶବ୍ଦରେ ଅନେକ ଅର୍ଥ ରହିଛି, କିନ୍ତୁ ସିଏ ଯେତେବେଳେ ଭଗବାନ ଦେଖୁଛନ୍ତି ସିଏ ତାଙ୍କ ପ୍ରତି ଆକର୍ଷିତ ହେଇଯାଉଛନ୍ତି, କୃଷ୍ଣ ତାଙ୍କ ପ୍ରତି ସେ ଆକର୍ଷିତ ହେଇଯାଉଛନ୍ତି। ଏଇଭଳି ଭାବରେ ଏ ଶ୍ଳୋକଟି ସବୁ କଥା ରହିଛି, ଏଇଭଳି ଭାବରେ 14 ଶ୍ଳୋକରେ ଭଗବାନ ଶିକ୍ଷା ପ୍ରଦାନ କରିବେ। ଆମର ସମୟ ହେଇଗଲା, ଆମେ 2 ଭଗବାନ ନାମ କୀର୍ତ୍ତନ କରିକିରି, କନା ଭଗବାନ ନାମ କୀର୍ତ୍ତନ କର, ହରେ କୃଷ୍ଣ କୀର୍ତ୍ତନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।
ହରେ 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 ରାମ ହରେ ରାମ।
महाराज।